देवाया ओम देवाया अष्टम स्कंद सायोतम अष्टम स्कंद 23 अध्याय श्लोक 30 जाइदं देवदेवस्य जाइदं देवदेवस्य हरे अद्भुत कर्मणा अद्भुत अवतारानुचरित श्रुवन् जाति परंगतिं श्रुवन् जाति परंगतिं जाइदं देवदेवस्य हरे अवतारानुचरितं श्रुवन् जाति परंगतिं जाइदं देवदेवस्य हरे अवतारानुचरितं ଇଦମ୍ ଏହି ଦେବଦେବସ୍ୟ ଦେବତାମାନଙ୍କର ପୂଜ୍ୟ ଭଗବାନଙ୍କର ହରେ ଭଗବାନ ଶ୍ରୀକୃଷ୍ଣଙ୍କର ହରିଙ୍କର ଅଦ୍ଭୁତ କର୍ମଣା ଯାହାଙ୍କର ସମସ୍ତ କାର୍ଯ୍ୟକଳାପ ଅଦ୍ଭୁତ ଅବତାର ଅନୁଚରିତମ୍ ତାଙ୍କର ବିଭିନ୍ନ ଅବତାରରେ ସମ୍ପାଦିତ କାର୍ଯ୍ୟକଳାପ ଶୁଣନ୍ ଏ ଯଦି ସେବନ କରେ ଜାତି ସେ ଯାଆନ୍ତି ପରାଙ୍ଗତି ଭଗବତ ଧାମକୁ ଫେରିଥିବା ରୂପକ ସିଦ୍ଧି ଶୁଭାନନ୍ଦ ସୁଷମା ଭକ୍ତିଦେବାନନ୍ଦ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ସୁଷମା ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ କେହି ଯଦି ଭଗବାନଙ୍କ ବିଭିନ୍ନ ଅବତାରର ଅଦ୍ଭୁତ କାର୍ଯ୍ୟକଳାପ ବିଷୟରେ ଶ୍ରବଣ କରନ୍ତି ତାହେଲେ ସେ ଅବଶ୍ୟ ଉଚ୍ଚତର ଲୋକକୁ ଉନ୍ନୀତ ହୁଅନ୍ତି କିମ୍ବା ଭଗବତ ଧାମକୁ ଫେରିଯାଆନ୍ତି ଏସବୁ କ'ଣ ସ୍ୱାଗତ ନାହିଁ ପରଶ୍ଳୋକ ଯାହାକି ଏହି ଅଧ୍ୟାୟ ଅନ୍ତିମ ଶ୍ଳୋକ ଶ୍ଳୋକ 31 କ୍ରିୟମାଣେ କର୍ମମିଦଂ ଦୈବେ ପିତ୍ରେତ ମାନୁଷେ ଯତ୍ରାଂ ତ୍ୟେତ ତତ୍ତେଷାଂ ସୁକୃତଂ ବିଦୁ ଅର୍ଥାତ୍ ଦେବତାମାନଙ୍କର ପିତୃଲୋକମାନଙ୍କର କିମ୍ବା ମନୁଷ୍ୟମାନଙ୍କ ପ୍ରୀତି ପାଇଁ ଅନୁଷ୍ଠିତ କର୍ମରେ ଅର୍ଥାତ୍ ପୂଜା ଶ୍ରାଦ୍ଧ ବା ବିବାହ ଯେଉଁଠାରେ ମାମଙ୍କର କାର୍ଯ୍ୟକଳାପ ପ୍ରତିତ ହୁଏ ସେହି ସମସ୍ତ ଅନୁଷ୍ଠାନ ପରମ ମଙ୍ଗଳଜନକ ବୋଲି ବୁଝିବାକୁ ହେବ ଏସବୁ ଭାବାର୍ଥ କହୁଛନ୍ତି ଯେ ତିନି ପ୍ରକାର ଅନୁଷ୍ଠାନ ରହିଛି ବିଶେଷ କରି ଭଗବାନ କିମ୍ବା ଦେବତାମାନଙ୍କର ପ୍ରୀତିବିଧାନ ପାଇଁ ଉତ୍ସବ ମନୁଷ୍ୟମାନଙ୍କ ପ୍ରୀତିବିଧାନ ପାଇଁ ବିବାହ କିମ୍ବା ଜନ୍ମଦିନ ଉଦ୍ଯାପନ ଏବଂ ପିତୃଲୋକମାନଙ୍କ ପ୍ରୀତିବିଧାନ ପାଇଁ ଶ୍ରାଦ୍ଧ ଆଦି ଅନୁଷ୍ଠାନ ଏହି ସମସ୍ତ ଅନୁଷ୍ଠାନ ତଥା ଅନ୍ୟ ପ୍ରକାର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଭୁଙ୍କ ଅର୍ଥ ବ୍ୟୟ ହୁଏ କିନ୍ତୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି ଯେ ସେହି ସମସ୍ତ କାର୍ଯ୍ୟକ୍ରମରେ ଯଦି ବାମଦେବଙ୍କ ଅଦ୍ଭୁତ ଚରିତ୍ର ବ୍ୟତୀତ ହୁଏ ତାହେଲେ ସେହି ଅନୁଷ୍ଠାନ ଅବଶ୍ୟ ସଫଳ ହେବ ଏବଂ ସବୁ ପ୍ରକାର ତ୍ରୁଟି ବିଚ୍ୟୁତି ମୁକ୍ତ ହେବ ଏହିପରି ଭାବରେ ଶ୍ରୀମଦାଗବତମ ଅଷ୍ଟମ ସ୍କନ୍ଧର ଦେବତାମାନଙ୍କର ପୁନରାୟ ସ୍ୱର୍ଗପ୍ରାପ୍ତି ଶୀର୍ଷକ ତ୍ରୟୋଦଶ ଅଧ୍ୟାୟର ଭକ୍ତିବେଦାନ୍ତ ଭାଷ୍ୟ ସମାପ୍ତ ହେବ ତେଣୁ ଆଜି ଆମର ଏଇ ଶ୍ରୀମଦାଗବତଙ୍କ ଅଷ୍ଟମ ସ୍କନ୍ଧ ଯାହାକି ଭଗବାନଙ୍କର ଗୋଟେ ବାହୁ ସହିତ ତୁଳନା କରାଯାଉଛି ଏହି ଭାଗବତଙ୍କର ଯେଉଁ ଦ୍ୱାଦଶ ସ୍କନ୍ଧ ରହିଛି ଏ ଭଗବାନଙ୍କର ସ୍ତ୍ରୀ ଅଙ୍ଗ ସହିତ ତୁଳନା କରାଯାଇଛି ତେଣୁ ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଏହି ଭଗବାନଙ୍କର ଦୁଇ ବାହୁ ସହିତ ତୁଳନା କରାଯାଇଛି ତେଣୁ ଆଜି ଏହି ଭାଗବତଙ୍କର ଅଷ୍ଟମ ସ୍କନ୍ଧ ସମାପ୍ତ ହେବେ ନବମ ସ୍କନ୍ଧ ତାପରେ କାଲିଠୁ ଆରମ୍ଭ ହେବ ଆମେ ଏହି ପ୍ରସଙ୍ଗରେ କହିବାକୁ ଚାହିଁବା ଯେ ଯେତେବେଳେ ସୁଷମ ଗୌରବନ୍ଦ ସ୍ୱାମୀ ମହାରାଜ ଏଠାରେ ଉପସ୍ଥିତ ଥିଲେ ସେ ଭାଗବତଙ୍କ ଯେତେବେଳେ କହୁଥିଲେ ଏହି ଭାଗବତ ନବମ ସ୍କନ୍ଧ ଯାଇ ସେ କହିଛନ୍ତି ଦଶମ ସ୍କନ୍ଧକୁ ସେ କହିନାହାନ୍ତି ସେ ଚାଲିଯାଇଛନ୍ତି ମାନେ ଶରୀର ତ୍ୟାଗ କରିଛନ୍ତି ତେଣୁ ଏହି ନବମ ସ୍କନ୍ଧ କାଲିଠୁ ଆରମ୍ଭ କରାଯିବ ଅଷ୍ଟମ ସଂଘରେ ଆଉ ଗୋଟେ ଅଧ୍ୟାୟ ଅଛି, ଚବିଶ ଅଧ୍ୟାୟ ଅଛି, ଯୋଉଟା ମତ୍ସ୍ୟ ଭଗବାନ ମତ୍ସ୍ୟଦେବଙ୍କର ତା ବିଷୟ ବର୍ଣ୍ଣନା କରାଯିବ ଏବଂ ସେଇ ଅନ୍ତିମ ଅଧ୍ୟାୟଟି ସେଇଟା ତାପରେ ନବମ ସଂଘ ଆରମ୍ଭ କରାଯିବ। ତେଣୁ ଏଇ ଯେଉଁ ବାମନଦେବଙ୍କର ଚରିତ୍ର ବର୍ଣ୍ଣନା କରାଗଲା ଅଷ୍ଟମ ସ୍କନ୍ଧ 15-23 ଏଇ 9 ଅଧ୍ୟାୟରେ ବାମନଦେବଙ୍କର ଚରିତ୍ର ବର୍ଣ୍ଣନା କରାଗଲା, ଯାହାକି ଏଇ ମନ୍ମନ୍ତର ଅଷ୍ଟମ ସ୍କନ୍ଧ ହେଉଛି କେଉଁ ବିଷୟରେ ବର୍ଣ୍ଣନା କରାଯାଉଛି ନା ମନ୍ମନ୍ତର ବିଷୟରେ। ଭାଗବତରେ 10 ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟରେ କୁହାଯାଇଛି ସେଇଟା ଯେ ଅତ୍ର ସର୍ବ ବିସର୍ଗସ୍ଥ ସ୍ଥାନ ପୋଷଣ ଉଦୟ ମନ୍ମନ୍ତର ଈଶାନ କଥା ନିରୋଧ ମୁକ୍ତି ରାସ ଏଇ 10 ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଯାହାକି ଅଷ୍ଟମ ସ୍କନ୍ଧରେ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି। ଆପଣ ଜାଣନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ତେଣୁ ପ୍ରତି ମନୁଙ୍କର ଗୋଟେ ଅବତାର ଅଛନ୍ତି, ପ୍ରତି ମନୁଙ୍କ ସମୟରେ ଏକାଧିକ ଅବତାର ଆସନ୍ତି, କିନ୍ତୁ ମୁଖ୍ୟ ଅବତାର ଜଣେ ବି କୁହାଯାଉଛି, ମନ୍ମନ୍ତର ଅବତାର ଗୋଟେ କୁହାଯାଉଛି। ତେଣୁ ଏଇ ଯେଉଁ ମନ୍ମନ୍ତର ଅବତାର ବର୍ଣ୍ଣନା କରାଯାଉଛି ଭାଗବତରେ, ଯେତେବେଳେ ଏଇ ଅଷ୍ଟମ ସ୍କନ୍ଧରେ ଯେତେବେଳେ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଗଲା, ସେତେବେଳେ ପ୍ରଥମ ମନ ହେଉଛନ୍ତି ସ୍ୱୟଂଭୂମାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଗଲା, ତାପରେ ସରଚୁଷ, ତାପରେ ଉତ୍ତମ, ତାପରେ ତାମସ, ତାପରେ ରୈବତ, ଏଭଳି ଭାବରେ ଜଣେ ଜଣଙ୍କର ଅବତାର ବିଷୟରେ ଜଣେ ଜଣେ ମନଙ୍କର ଅବତାର ବିଷୟରେ ସୁଖଦେବ ସେ ବର୍ଣ୍ଣନା କରିଛନ୍ତି। ତେଣୁ ସବୁ ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, ଯେତେବେଳେ ବିଶେଷ ଭାବରେ ଯେଉଁ ଚତୁର୍ଥ ମନ୍ମନ୍ତ ତାମସ ମନ୍ମନ୍ତରେ ଭଗବାନ ଯେଉଁ ହରି ରୂପରେ ଅବତାର ଗ୍ରହଣ କରିଥିଲେ, ଗଜ ଉଦ୍ଧାରଣ କରିଥିଲେ, ହରିକି ମହାରାଜ ଚାହିଁଲେ ସେ ବିଷୟରେ କିଛି ବିସ୍ତାର ଭାବରେ ଶୁଣିବା ପାଇଁ, ତେଣୁ ସେ ହରିଙ୍କର ଭଗବାନଙ୍କର ଯେଉଁ ଗଜ ଉଦ୍ଧାରଣ ଲୀଳା ତାକୁ 2-3 ଅଧ୍ୟାୟରେ ସୁଖଦେବ ସେ ବର୍ଣ୍ଣନା କଲେ। ତାପରେ ରୈବତଙ୍କ ମନ୍ମନ୍ତ ଅବତାରରେ, ପଞ୍ଚମନ୍ମନ୍ତର ଅବତାରରେ କିଏ ଆସିଲେ ନା ଭଗବାନ କିଏ ବୈକୁଣ୍ଠ ଆସିଲେ ଏବଂ ସେ ଏ ଭୌତିକ ଜଗତରେ ବୈକୁଣ୍ଠ ଜଗତକୁ ସୃଷ୍ଟି କଲେ, ତିଆରି କଲେ, ଯେମିତି ଚିତ୍ ଜଗତରେ ଯେଉଁ ବୈକୁଣ୍ଠ ଲୋକ ଅଛି ସେଇଭଳି ଭାବରେ ସେ ଗୋଟେ ବୈକୁଣ୍ଠ ଜଗତ ସୃଷ୍ଟି କଲେ। ଏବଂ ତାଙ୍କ ସମୟରେ ଯେଉଁ ବିଭିନ୍ନ ଭଗବାନଙ୍କର ଅବତାର ସବୁ ହେଇଥିଲା ସେ ବିଷୟରେ ଅନ୍ୟାନ୍ୟ ସ୍କନ୍ଧମାନଙ୍କରେ ବର୍ଣ୍ଣନା କରାଯାଇଛି, ଭଗବାନ ବିଶେଷ ଭାବରେ ବରାହଦେବ ଏବଂ ନୃସିଂହଦେବଙ୍କର ଅବତାର ଏଇ ପଞ୍ଚମ ମନ୍ମନ୍ତର ବା ରହିବାକୁ ମନ୍ମନ୍ତର ସମୟରେ ଏଇ ଲୀଳା ସବୁ ହେଇଥିଲା। ତେଣୁ ଏସବୁ ବିଷୟ ଲୀଳା ସହିତ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ତେଣୁ ସେ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଗଲା। ତାପରେ ଷଷ୍ଠରେ ଆସିଲେ କିଏ ନା ଚାକ୍ଷୁଷ ମନୁ, ଯେ ଚାକ୍ଷୁଷ ମନୁ ଯାହାଙ୍କ ସମୟରେ ଭଗବାନଙ୍କର କେଉଁ ଲୀଳା ହେଇଥିଲା, ଭଗବାନଙ୍କର ଯେଉଁ ସମୁଦ୍ର ମନ୍ଥର ଲୀଳା ହେଇଥିଲା ଷଷ୍ଠ ମନ୍ମନ୍ତରରେ ସେଟା ହେଇଥିଲା। ତେଣୁ ସେ ମନ୍ମନ୍ତର ଲୀଳା ବା ସମୁଦ୍ର ମନ୍ଥର ଲୀଳା 5-12 ଏଇ 8 ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ତାପରେ ବିଭିନ୍ନ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରିସାରିବା ଭିତରେ ସପ୍ତମମାନଙ୍କର ବର୍ତ୍ତମାନ ମନୁ ହେଉଛନ୍ତି କିଏ ବୈବସ୍ୱତ ମନୁ, ଯିଏକି ସୂର୍ଯ୍ୟଦେବଙ୍କର ପୁତ୍ର ଶ୍ରାଦ୍ଧଦେବ, ତାଙ୍କ ନାଁ ହେଉଛି ଶ୍ରାଦ୍ଧଦେବ, ସେ ମନ୍ମନ୍ତର ବିଷୟରେ ଏଇ ଅବତାରଟି ବର୍ଣ୍ଣନା କରାଗଲା। ବାମନଦେବ ଅଦ୍ଭୁତ ବାମନଦେବଙ୍କର ଅବତାର ବିଷୟରେ ଯେତେବେଳେ ବର୍ଣ୍ଣନା କରାଗଲା, ସଂକ୍ଷେପରେ ଯେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି ମାନେ ସୁଖଦେବ ସ୍ୱାମୀ କହୁଛନ୍ତି, ପରୀକ୍ଷିତ ମହାରାଜ ତାକୁ ଟିକେ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁବେ। ତେଣୁ 15-23 9 ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ଏ ଭଗବାନଙ୍କର ଯେଉଁ ଗୁଣାବଳୀ, ଭଗବାନଙ୍କ ଲୀଳା, ନାମ ରୂପ ଗୁଣ ଲୀଳା ଏଇସବୁ ଯେତେବେଳେ ଶ୍ରବଣ କରନ୍ତି, ଅନ୍ତିମରେ ଆମେ ଦେଖିବା ଯେତେ ସବୁ ଗୋଟେ ଗୋଟେ ଟପିକ୍ ରହିଛି, ଗୋଟେ ଗୋଟେ ଲୀଳା ସବୁ ରହିଛି, ଅନ୍ତିମରେ ସେଇ ଲୀଳାର ମହିମା ବର୍ଣ୍ଣନା କରାଯାଇଛି। ସବୁଥିରେ ଯେଉଁ ମାନେ ବୈଦିକ ଶାସ୍ତ୍ରରେ ଇଏ ହେଉଛି ବିଧି, ଏଇଟା ଯେକୌଣସି ବିଷୟରେ ବର୍ଣ୍ଣନା କରାଯାଉଛି, ଯେକୌଣସି କିଛି ଲୀଳା ବର୍ଣ୍ଣନା କରାଗଲା ବା କୌଣସି ଗ୍ରନ୍ଥ ବା କୌଣସି ପୁରାଣ ଉପନିଷଦ ସବୁ ବର୍ଣ୍ଣନା କରାଗଲା, ଅନ୍ତିମରେ ତାର ସବୁ ମହାତ୍ମା ବର୍ଣ୍ଣନା କରାଯାଉଛି। ତେଣୁ ଏଇ ଯେଉଁ ବାମନଦେବଙ୍କର ଅବତାର ଯେତେବେଳେ ଏଇ ଅଧ୍ୟାୟ ଶେଷ ହେବେ, ଅନ୍ତିମରେ ସୁଖଦେବ ସେମାନେ କହୁଛନ୍ତି ଯେ ଇଦମ୍ ଦେବ ଦେବସ୍ୟ, ଭଗବାନ ହେଉଛନ୍ତି ଦେବ ଦେବ। ସାଧାରଣତଃ ଲୋକମାନେ ଯେଉଁମାନେ ଜାଣନ୍ତି ନାହିଁ ସେମାନେ କୁହନ୍ତି ହିନ୍ଦୁମାନଙ୍କର ବହୁତ ଭଗବାନ, କିନ୍ତୁ ହିନ୍ଦୁମାନଙ୍କର କ'ଣ ସମସ୍ତ ତାହା ସମସ୍ତଙ୍କର ଭଗବାନ ହେଉଛନ୍ତି ଏକ, ସମସ୍ତଙ୍କ ପାଇଁ ଭଗବାନ ହେଉଛନ୍ତି ଏକ। ହିନ୍ଦୁମାନଙ୍କର ଭଗବାନ ଅଲଗା, ମୁସଲମାନମାନଙ୍କର ଭଗବାନ ଅଲଗା ବା ଆମମାନଙ୍କର ଭଗବାନ ଅଲଗା ତା ନୁହଁ। ଯେତେବେଳେ ପ୍ରଭୁପାଦ ମହାରାଜ କାଶ୍ୟପଦେବ ଯାଇଥିଲେ ସେତେବେଳେ ଆମର ଯେ ରହିଛି କୃଷ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି ତାଙ୍କର ଅକ୍ସଫୋର୍ଡ ଡିକ୍ସନାରୀରେ, ସେ ହିନ୍ଦୁ ଗଡ୍। ତେଣୁ ପ୍ରଭୁ ନାରାୟଣ କହନ୍ତି ଭଗବାନ କହିଛନ୍ତି, ଭଗବତ ଗୀତାରେ ବର୍ଣ୍ଣନା କରିଛନ୍ତି, ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ସର୍ବଜ୍ୟୋନି ସୁକମ୍ପେୟ ମୃତ୍ୟ ସମୟ ତାସାଙ୍ଗମ ମହଜ୍ୟୋନି ଅହମ୍ ବୀଜପଦ ପିତା। ମନୁଷ୍ୟମାନଙ୍କ କଥା ହିନ୍ଦୁମାନଙ୍କ କଥା ଛାଡ଼ନ୍ତୁ, ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଜୈନ ଯେତେ ସବୁ ମନୁଷ୍ୟ ଅଛନ୍ତି ବା ଯେଉଁମାନେ ଅଧାର୍ମିକ ମଧ୍ୟ ଅଛନ୍ତି, ଏବଂ ମନୁଷ୍ୟମାନଙ୍କ କଥାରେ 4 ଲକ୍ଷ ପ୍ରକାର ମାନବ, 84 ଲକ୍ଷ ପ୍ରକାର ଜୀବ ଯେଉଁ ଅଛନ୍ତି, ସର୍ବଜ୍ୟୋନି ସୁକମ୍ପେୟ ଯେତେ ଜୀବ ଜାତ ହେଉଛନ୍ତି ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ କୃଷ୍ଣ। ମମ ଯୋଗ ମହାବ୍ରହ୍ମ ତସ୍ମିନ୍ ଗର୍ଭଂ ଦଧାମ ସମବାସର ଭୂତାନ ତତ୍ ଭଗବତ ଭାରତ। ଭଗବାନ ହେଉଛନ୍ତି ଭଗବାନଙ୍କ ପ୍ରକୃତରେ ଏକ, ତେଣୁ ସିଏ ଅଲଗା ଅଲଗା ନୁହନ୍ତି, ଏବଂ ସିଏ ମଧ୍ୟ ଦେବତାମାନଙ୍କର ମଧ୍ୟ ଦେବତା। ଅହମ୍ ଆଦି ହି ଦେବାନା ଭଗବାନ ଭଗବତୀତା ଦଶମତା ଭଗବାନ କହୁଛନ୍ତି, ମୁଁ ଦେବତାମାନଙ୍କର ମଧ୍ୟ ମୂଳ, ତେଣୁ ତାଙ୍କୁ ଦେବଦେବ ବୋଲି କୁହାଯାଉଛି। ସମସ୍ତ ଦେବତା ବା ଯେତେ ଜନ୍ମାନି ଅଶ୍ୟତ ଯାହା ସବୁ କିଛି ଆସୁଛି ସେଇ ତାଙ୍କରି ଠାରୁ ଆସୁଛି। ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାର ବ୍ୟାକୁଳ ଲୋକ ଲୋଡ଼ାଇ ଯୁଗେ ଯୁଗେ। ଯେତେବେଳେ ଭାଗବତରେ ସୌନଗାଦି ଋଷିମାନଙ୍କରୁ କଳିଯୁଗର ପ୍ରାରମ୍ଭରେ ଯେତେବେଳେ ସୁତ ଗୋସ୍ୱାମୀ ଯାଇକିରି ପହଞ୍ଚନ୍ତି, ସେ 6ଟି ପ୍ରଶ୍ନ ପଚାରିଛନ୍ତି, ତା ଦେହରେ ଗୋଟିଏ ପ୍ରଶ୍ନ ଥିଲା ଅବତାର ବିଷୟରେ କରନ୍ତୁ, ଭଗବାନଙ୍କ ଅବତାର ବିଷୟରେ ବର୍ଣ୍ଣନା କରନ୍ତୁ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, ଭାଗବତ ପ୍ରଥମ ସମୟ ତୃତୀୟ ଅଧ୍ୟାୟରେ 24ଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, 24ଟି ଅବତାର, ତା ଦେହରେ କୃଷ୍ଣଙ୍କୁ ମଧ୍ୟ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ବଳରାମଙ୍କୁ ମଧ୍ୟ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ସବୁ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରିସାରି ଅନ୍ତିମରେ ସେ କହୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି ଯେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣଙ୍କ ଅବତାର ବିଷୟରେ ବର୍ଣ୍ଣନା କରାଗଲା ନା, ଆମ ଜୟଦେବ ଗୋସ୍ୱାମୀ ଯେଉଁ ଦଶା ଅବତାର ଲେଖିଛନ୍ତି ତା ଦେହରେ କୃଷ୍ଣଙ୍କ ଅବତାର ଏଠି କହିନି, କିନ୍ତୁ ସୁତ ଗୋସ୍ୱାମୀ ଯେଉଁ ଭାଗବତରେ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, କିନ୍ତୁ କୃଷ୍ଣଙ୍କୁ ମଧ୍ୟ ଅବତାର ହିସାବରେ ଗ୍ରହଣ କରିଛନ୍ତି। ତେଣୁକରି ସେ ଚିନ୍ତା କଲେ ସାଧାରଣ ଲୋକମାନେ ବୁଝିପାରିବେନି ନା, କୃଷ୍ଣ ବି ଜଣେ ଅବତାର, ବଳରାମ ବି ଜଣେ ଅବତାର, 24ଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ତାପରେ ଅବଶ୍ୟ କହିଛନ୍ତି ଅବତାର ହିଁ ଅସଂଖ୍ୟା, ଅବତାରଙ୍କର ସଂଖ୍ୟା ଗଣନା କରିହେବନି, ହରେକ ସତ୍ତ୍ୱ ନିଜେ ଜିରା ଯଥା ବିଡ଼ା ସିନମୂଲ୍ୟା ସରସରସୀ ସହସ୍ରଶ, ଯେମିତି ଗୋଟେ ଅସରନ୍ତି ଜଳଭଣ୍ଡାରରୁ ଅନେକ ପ୍ରକାର ଜଳରାଶି ବା ନଦୀ ପ୍ରବାହିତ ହେଉଛନ୍ତି, ସେହିଭଳି ଭାବରେ ଭଗବାନଙ୍କଠୁ ଅନେକ ପ୍ରକାର ସବୁ ଆସୁଛନ୍ତି, ଅବତାର ସବୁ ଆସୁଛନ୍ତି, ଅବତାର ହିଁ ଅସଂଖ୍ୟା। କିନ୍ତୁ ସୁତ୍ର ସ୍ୱାମୀ କହୁଛନ୍ତି ଯେ ଏ ସମସ୍ତ କିଛି ଯେତେ ସବୁ ଅବତାର ଆସୁଛନ୍ତି, ଇଏ ଭଗବାନଙ୍କର ଅଂଶ ବା କଳା, ଭଗବାନଙ୍କର ପ୍ରଥମ ବିସ୍ତାରକୁ ଅଂଶ ବୋଲି କୁହାଯାଉଛି, ଏବଂ ସେଇ ଅଂଶର ପୁଣି ଯେତେବେଳେ ବିସ୍ତାର ହେଉଛି ତାକୁ କଳା ବୋଲି କୁହାଯାଉଛି। ଯେମିତି ବ୍ରହ୍ମା ତାଙ୍କର କହୁଛନ୍ତି ବ୍ରହ୍ମ ସଂହିତାରେ ଯେ ସେଇ ବିଶ୍ୱଶୀତ କାଳ ମଥାବଲମ୍ବ୍ୟ ଜୀବନ୍ତି ନୌମ୍ଲେଜା ଜଗଦଣ୍ଡନାଥ ବିଷ୍ଣୁ ମହାନ୍ ସୈୟଜସ୍ କଳା ବିଶେଷ, ସେଇ ମହାବିଷ୍ଣୁ ହେଉଛନ୍ତି ଯାହାଙ୍କର କଳା, ଗୋବିନ୍ଦ ମହାଦି କୃଷ୍ଣ ତମାମ ଭଜାନ, ମୂଳ ଭଗବାନ ହେଉଛନ୍ତି ଗୋବିନ୍ଦ ବା କୃଷ୍ଣ, ତାଙ୍କୁ ମୁଁ ଭଜନ କରୁଛି। ତେଣୁ ସୁତ ଗୋସ୍ୱାମୀ ମଧ୍ୟ ସେଭଳିଆ କହିଛନ୍ତି ଯେ ଏମାନେ ସମସ୍ତେ ଅଂଶ ବା କଳା, ଏତେ ଚାଂଶ କଳା ପଂଶ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଣୀ ବ୍ୟାକରଣ ଲୋକ ଗୋଟାଏ ଯୁଗେ ଯୁଗେ। ପ୍ରତି ଯୁଗରେ ଅସୁରମାନେ ବା ଦୈତ୍ୟମାନେ ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ କରନ୍ତି, ସେହି ସମୟରେ ଭଗବାନ ଆସି ତାଙ୍କୁ ରକ୍ଷା କରନ୍ତି। ଯାହା ଶ୍ରୀକୃଷ୍ଣ ତେଣୁ ଏଠି ମଧ୍ୟ ଆମେ ଦେଖିବା ଏଇ ମନ୍ୱନ୍ତରରେ ସପ୍ତମମାନଙ୍କର ସପ୍ତମ ଯୁଗ ସତ୍ୟଯୁଗ ବୋଲି କୁହାଯାଉଛି, ବାମନଙ୍କର ଯେଉଁ ଅବତାର ଆସିଥିଲା କୁହାଯାଉଛି ସପ୍ତମମାନଙ୍କର ସପ୍ତମ ସପ୍ତଯୁଗରେ ଏଟା ହେଇଥିଲା। ତେଣୁ ଏଥିରେ ମଧ୍ୟ ଆମେ ଦେଖୁଛେ ବଳି ମହାରାଜ ଯେକି ଦୈତ୍ୟ କୂଳରେ ସେ ଯାହା ଦେଇଛନ୍ତି ତା ଦ୍ୱିତୀୟଙ୍କର ଇଏ ସେ ପରମ୍ପରାରେ ସେ ଆସୁଛନ୍ତି। ତେଣୁ ବଳି ମହାରାଜ କ'ଣ କରିଛନ୍ତି, ଯେତେବେଳେ ସ୍ୱର୍ଗ ଆକ୍ରମଣ କରିଛନ୍ତି, ଇନ୍ଦ୍ର ତାଙ୍କର ରାଜଧାନୀରୁ ବିତାଡ଼ିତ ହେଇଯାଇଛନ୍ତି, ତେଣୁ ଭଗବାନ ବର୍ତ୍ତମାନ ତାଙ୍କ ଭଗବାନଙ୍କ ଗୋଟେ ନାମ ହେଉଛି ଉପେନ୍ଦ୍ର, ଏଇଠି ବର୍ଣ୍ଣନା କରାଗଲା ଆଖିକୁ ବର୍ଣ୍ଣନା କରା ସଚିବ ତାଙ୍କୁ ଉପେନ୍ଦ୍ର ବୋଲି କହିଲେ, କାରଣ ସେ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ, ଅଦିତିଙ୍କର ଯେଉଁ ସନ୍ତାନମାନେ ଅଛନ୍ତି ତାଙ୍କୁ ଆଦିତ୍ୟ ବୋଲି କୁହାଯାଉଛି। ତେଣୁ ବାମନ ଦେବ ହେଉଛନ୍ତି ତାଙ୍କର କନିଷ୍ଠ ପୁତ୍ର, ଦ୍ୱାଦଶ ଆଦିତ୍ୟ ସେ ହେଉଛନ୍ତି ଦ୍ୱାଦଶ ଅନ୍ତିମ ପୁତ୍ର ଅଦିତ୍ୟଙ୍କର, ତେଣୁ ତାଙ୍କ ନାମ ହେଉଛି ଉପେନ୍ଦ୍ର, ଇନ୍ଦ୍ରଙ୍କର ସେ ସାନ ଭାଇ। ତେଣୁ ଇନ୍ଦ୍ରଙ୍କୁ ଯେତେବେଳେ ବିଭିନ୍ନ ପ୍ରକାର ସମୟରେ ଯେତେବେଳେ ତାଙ୍କ ବିରୁଦ୍ଧରେ ବିପଦ ଆସୁଛି, ଅନ୍ୟମାନେ ସବୁ ଆକ୍ରମଣ କରୁଛନ୍ତି, ଭଗବାନ ପ୍ରତି ଯୁଗରେ ଅବତାରଣ କରିକି ତାଙ୍କୁ
ମୂଳରେ ତାଙ୍କୁ ରକ୍ଷା କରନ୍ତି। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା, ସେ ଏଠି କୁହାଯାଉଛନ୍ତି ଦେବ ଦେବସ୍ୟ, ସେ ହେଉଛନ୍ତି ସମସ୍ତ 33 କୋଟି ଦେବତାମାନଙ୍କର ସେ ହେଉଛନ୍ତି ଦେବତା। ଆମର ସେଦିନ ମହାପ୍ରଭୁ କହୁଥିଲେ ସେ କଥା ଯେ ଭଗବାନ ଯେଉଁଭଳି ଭାବରେ ଯେଉଁ ଅସୁର ଏବଂ ଦେବତାମାନେ ଯେତେବେଳେ ଯୁଦ୍ଧ କରୁଛନ୍ତି, ସେତେବେଳେ ଯେତେବେଳେ ଦେବତାମାନେ ଜିଣି ଯାଉଛନ୍ତି, ସେତେବେଳେ ଦେବତାମାନେ ଭାବୁଛନ୍ତି ଆମେ ବହୁତ ଶକ୍ତିଶାଳୀ, ଆମର ଶକ୍ତିରେ ଏସବୁ ହେଇଛି। ଏସବୁ ତ୍ରିଗୁଣ ଭିତରେ ଏସବୁ ଜ୍ଞାନଟା ଆସୁଛି। ଅହଙ୍କାର ନମ୍ରାତ୍ମା ତଦାହମ ଇତି ମନ୍ୟ ପ୍ରକୃତି କ୍ରିୟମାଣାନି ଗୁଣେ କର୍ମାଣି ସର୍ବଶଃ ଅହଙ୍କାର ବ୍ରହ୍ମାତ୍ମା ତଦାହମ ଇତି ମନ୍ୟ। ଭଗବତର ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ସାଧାରଣତଃ ରଜଗୁଣ ଏବଂ ତମଗୁଣର ପ୍ରାଧାନ୍ୟ ହେଲେ ସେମାନେ ସବୁ ମିଥ୍ୟା ଅହଙ୍କାର ଆସେ, କାମ ଏସ ବୋଧ ଏସ ଏ ରଜଗୁଣ ସବୁ ଏ ରଜଗୁଣ ସବୁ ଆସୁଛି। ତେଣୁ ରଜଗୁଣ ଦ୍ୱାରା ପ୍ରଭାବିତ ହେଇକି ସେମାନେ ଭାବନ୍ତି କ'ଣ ନା ମୁଁ ହେଉଛି କର୍ତ୍ତା। ତେଣୁ ଦେବତାମାନେ ସେଇଭଳିଆ ଯେତେବେଳେ ଯୁଦ୍ଧ ଜିତିଯାଇଛନ୍ତି ସେମାନଙ୍କର ମଧ୍ୟ ବହୁତ ଗର୍ବ ହେଇଯାଇଛି। କିନ୍ତୁ ଭଗବାନ ସେଥିପାଇଁ ତାଙ୍କର ଗର୍ବକୁ ଖଣ୍ଡନ କରିବା ପାଇଁ ଭଗବାନ ଯକ୍ଷ ଋତୁରେ ଆସିଛନ୍ତି। ଯକ୍ଷ ଯେତେବେଳେ ଅଛନ୍ତି ଅଦ୍ଭୁତ ରୂପ ଜଣେ ଆସୁଛନ୍ତି, ସେ କିଏ ଜାଣିପାରୁନାହାନ୍ତି ଦେବତାମାନେ। ତେଣୁ ଇନ୍ଦ୍ର ସମସ୍ତେ ପଠାଉଛନ୍ତି, ଜଣେ ଜଣେ ପଠାଉଛନ୍ତି, ଅଗ୍ନିଦେବକୁ ପଠାଉଛନ୍ତି, ବରୁଣଦେବକୁ ପଠାଉଛନ୍ତି, ସୂର୍ଯ୍ୟଦେବକୁ ପଠାଉଛନ୍ତି, ଯେ ସେମାନେ ଯେତେବେଳେ ଯାଉଛନ୍ତି ଭଗବାନ ପାଖକୁ ସେମାନେ ଜାଣିନାହାନ୍ତି ଭଗବାନ ବୋଲି। ତେଣୁ ସିଏ ଯେତେବେଳେ ପଚାରୁଛନ୍ତି ଆପଣ କିଏ, ସିଏ ପଚାରୁଛନ୍ତି ଆପଣ କିଏ, ନା ମୁଁ ହେଉଛି ଆମର ଦେବତା, ନା ଆପଣ କ'ଣ ଶକ୍ତି ଅଛି, ନା ମୁଁ ଅଗ୍ନିଦେବ କହୁଛନ୍ତି ମୁଁ ସବୁ ଜାଣିଦେବି, ନା ଏଇ ତୃଣଟାକୁ ଜାଣିଦେବି, ତୃଣ ମାନେ ଛୋଟ ଘାସଟେ ତାକୁ ମଧ୍ୟ ଜାଣିବାକୁ ସେ ସକ୍ଷମ ହେଇପାରେ। ପବନ ଯେ ସବୁକିଛି ଧ୍ୱଂସ କରିଦିଅନ୍ତି, ପବନ ଜୋରରେ ପବନ କହିକିରି ସବୁକିଛି ଧ୍ୱଂସ କରିଦିଅନ୍ତି, ସେ ଗୋଟେ ତୃଣଟାକୁ ମଧ୍ୟ ସେ ଏପଟ ସେପଟ ହଲେଇ ପାରିଲେ, ଆଉ ତାଙ୍କର ଅନ୍ୟ କଥା କ'ଣ କହିଲେ। ତେଣୁ ସେଇଥିପାଇଁ ଭାଗବତ ପଣ୍ଡାଙ୍କ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ସବୁକିଛି ଅନୁମନ୍ତା ଉପଦେଷ୍ଟା ଅନୁମନ୍ତା ଚ ଭକ୍ତା ଭୋକ୍ତା ମହେଶ୍ୱର ପରମାତ୍ମା ଯଦି ଚାକୃତ ଦେହେଶ୍ୱିନୀ ପୁରୁଷ ପଥ। ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସମସ୍ତଙ୍କର ହୃଦୟରେ ଭଗବାନ ଯେଉଁ ରହୁଛନ୍ତି ସେ ଉପଦେଷ୍ଟା ହିସାବରେ ରହୁଛନ୍ତି ବା ସାକ୍ଷୀ ହିସାବରେ ରହୁଛନ୍ତି, ଏବଂ ସେ ଅନୁମତି ପ୍ରଦାନ ଯଦି ନ କରିବେ ତାହେଲେ କିଛି ମାନେ ଘାସଟି ବି ହୋଇପାରିବ। ଏ ହେଉଛି ଭଗବାନଙ୍କର ଅନୁମନ୍ତା, ଏ ହେଉଛି ଶକ୍ତି। ତେଣୁ ଭଗବାନଙ୍କୁ ସେଥିପାଇଁ କହୁଛି ଭଗବାନ ହେଉଛନ୍ତି ଦେବ ଦେବସ୍ୟ, ସମସ୍ତ ଦେବତାମାନଙ୍କର ମଧ୍ୟ ସେ ହେଉଛନ୍ତି ଦେବତା, ଏବଂ ଭଗବାନଙ୍କର ହରିଙ୍କର ଅଦ୍ଭୁତ କର୍ମ, ଭଗବାନଙ୍କର କର୍ମ ସବୁ ଯେଉଁଥିପାଇଁ ଅଦ୍ଭୁତ ହେଇଥିବା ହେତୁ କବି ବି ଚା ଚେଷ୍ଟ କୁହାଯାଉଛି। ପରିକ୍ଷିତ ମହାରାଜ କହୁଛନ୍ତି ସୁଭଦେବ ଗୋସ୍ୱାମୀଙ୍କୁ ଯେ ନୂନନ୍ ଭଗବତ ବ୍ରହ୍ମନ୍ ହରେ ଅଦ୍ଭୁତ କର୍ମଣ ଦୁର୍ବିଭାବ ବିବାଦ କବି ଚାପ ଚେଷ୍ଟ, ମାନେ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ବହୁତ ଜ୍ଞାନୀ ବ୍ୟକ୍ତି ମଧ୍ୟ ସେମାନେ ମଧ୍ୟ ମୋହିତ ହେଇଯାଆନ୍ତି। ଭଗବାନଙ୍କର ଏହିସବୁ କର୍ମ ପ୍ରକୃତରେ ଜାଣି ହେଉନି, କେହି ଜାଣିପାରିବେନି। ଭଗବାନ ଯେତିକି ଶକ୍ତି ଦେଉଛନ୍ତି ସେହି ଶକ୍ତିରେ ଜଣେ ଭଗବାନ ବିଷୟରେ କହୁଛନ୍ତି ସୁତ ଗୋସ୍ୱାମୀ ଅନ୍ତିମରେ ସେ କଥା କହିଛନ୍ତି ଯେ ପ୍ରଥମ ସ୍କନ୍ଧରେ ସୁତ ଗୋସ୍ୱାମୀ ତାଙ୍କର କଥା ଶେଷ କରିଛନ୍ତି। ପ୍ରଥମ ସ୍କନ୍ଧ 19:18 ସେ ସବୁ କହୁଛନ୍ତି ଯେ ଜଣେ ପକ୍ଷୀ, ଜଣେ ପକ୍ଷୀର ଯେତିକି ଶକ୍ତି ରହିଛି ସେ ସେହି ଅନୁସାରେ ଆକାଶରେ ଉଡ଼ୁଛି। ତେଣୁ ସେଇଭଳି ଭାବରେ ମୋତେ ମୋର ଯେତିକି ଶକ୍ତି ରହିଛି, ମୁଁ ଯେତିକି ଭଗବାନଙ୍କ କଥା ଅନୁଭବ କରିଛି ସେ ଅନୁସାରେ ମୁଁ ତୁମକୁ କହିଲି, ଏଇ ସ୍ୱର୍ଣ୍ଣକାରୀ ଅଛି ସେ କହିଲି। କାରଣ ଭଗବାନଙ୍କର ଯେଉଁ ଗୁଣ ବା ଲୀଳା ବା ତାଙ୍କର ଯେଉଁ କର୍ମ ବା ତାଙ୍କର ଯେଉଁ ଶକ୍ତି ଏସବୁ ଅନନ୍ତ, ତାର ଅନ୍ତ ନାହିଁ, କିଏ ଅନ୍ତ ପାଇପାରିବେନି। ବ୍ରହ୍ମା ମଧ୍ୟ ତାଙ୍କ ଭାଗବତର 10:14 ଯେତେବେଳେ ସ୍ତୁତି କରୁଛନ୍ତି ସେ କଥା ଆଗୁଛନ୍ତି ଯେ କୋଉ ବ୍ୟକ୍ତି ଭୁମନ ଭଗବାନ ପରାତ୍ମନ, ଭଗବାନଙ୍କର ଯେଉଁ ରହିଛି ବିକ୍ରମ ସବୁ ରହିଛି କିଏ ଜାଣିପାରିବେ ସେସବୁ। ମୁଁ ଜାଗାରେ ସେ କଥା କହିଲି ଭଗବାନଙ୍କର ଏଇ ଯେଉଁ ଅଦ୍ଭୁତ କର୍ମଣ, ମାନେ ଏମିତିକି ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ସେମାନେ ମୋହ ହେଇଯାନ୍ତି। ଭଗବାନ ଦେଖିବା ବ୍ରହ୍ମା, ବ୍ରହ୍ମା ଆମର ଗୁରୁ ପରମ୍ପରାରେ ସେ ହେଉଛନ୍ତି ଆଦି ଗୁରୁ, ତେଣେ ବ୍ରହ୍ମ ଉଦା ଆଦି କବି, ତାଙ୍କ ଆଦି କବି ବା ଆଦି ଗୁରୁ ବୋଲି କୁହାଯାଉଛି। କିନ୍ତୁ ସେ ମଧ୍ୟ ମୋହ ହେଇଯାଉଛି ଭଗବାନଙ୍କଠୁ ଯୋଉ ଲୀଳା ହେଇଛି ଗୋଚାରଣ ଲୀଳା ସବୁ କରୁଛନ୍ତି ଯେଉଁମାନଙ୍କୁ ଚାରଣ ଚଳଉଛନ୍ତି ତାଙ୍କର ବନ୍ଧୁମାନଙ୍କ ସହିତ ସକାଳମାନଙ୍କ ସହିତ ସେ ବଣଭୋଜ କରୁଛନ୍ତି ଖାଦ୍ୟ ଗ୍ରହଣ କରୁଛନ୍ତି ସେ ସମୟରେ ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି ତେଣୁ ସେ କହୁଛନ୍ତି ବ୍ରହ୍ମା ନିଜେ ତାଙ୍କର ବୁଝିପାରିଛନ୍ତି ବ୍ରହ୍ମ ମୋହନ ଲୀଳାରେ ଦଶମ ସ୍ଥାନ ଚଉଦ ଅଧ୍ୟାୟରେ ସେ ସ୍ତୁତି ଯେତେବେଳେ କରୁଛନ୍ତି ଭଗବାନ ସେତେବେଳେ ସେ କହୁଛନ୍ତି ଯେ କୋ ବ୍ୟକ୍ତି ଭୁବନ ଭଗବାନଙ୍କର ଆତ୍ମା ଯୋଗେଶ୍ୱର କିଏ ଭଗବତ ଲୋକ୍ୟା ଭଗବାନ ହେଉଛନ୍ତି ଯୋଗେଶ୍ୱର ଏ ସାଧାରଣ ଯେଉଁମାନେ କିଛି ଯୋଗୀ ଯୋଉ ଅଷ୍ଟାଙ୍ଗ ଯୋଗ ସେଠି ଅଛି ହଣିମା ମହିମା ମହିମା କାମବସାୟିତା ପ୍ରାପ୍ତି କାମ୍ୟ କ'ଣ ବସିତା ଇସିତା ଏ ଯେଉଁ ଆଠଟି ଯୋଗ ସିଦ୍ଧି ରହିଛି ସାମାନ୍ୟ ଜଣେ ଯୋଗୀ ସେ ଯଦି କିଛି ଯୋଗ ସିଦ୍ଧି ପ୍ରାପ୍ତ ହେଇଛି ତାହେଲେ ଲୋକମାନେ ହେଉଛନ୍ତି ଭଗବାନ ଯଦି ଜଣେ କିଛି ଶୂନ୍ୟରୁ ସୁନା ଟିକେ ବାହାର କରିଦେଲା ତାହେଲେ ସେ ଭଗବାନ ହେଇଗଲା ଲୋକମାନେ କହିବେ ହଁ ସେ ସୁନା ବାହାର କରିଦେଉଛି ଭଗବାନ କିନ୍ତୁ ଭଗବାନ ହେଉଛି ଯୋଗେଶ୍ୱର ସମସ୍ତ ଯୋଗ ଯିଏ ଯେତେ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି ସେଇ ସେ ଭଗବାନଙ୍କର ସେ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି ତେଣୁ ତାଙ୍କର କ'ଣ କର୍ମ ଅଧିକ କର୍ମ କ'ଣ ନ ହେଇପାରେ ତେଣୁ ବ୍ରହ୍ମା କହୁଛନ୍ତି ଯେ କୋ ବ୍ୟକ୍ତି ଭୁବନ କିଏ ପ୍ରକୃତି ଜାଣିପାରିବ ଭଗବାନଙ୍କର ଏସବୁ ପରାକ୍ରମ ଆଉ ଭଗବାନ ବିକ୍ରମ କାରଣ ସେ ହେଉଛନ୍ତି ଯୋଗେଶ୍ୱର ଭଗ ତ୍ରିଲୋକ୍ୟା ତ୍ରିଲୋକରେ ସେ ହେଉଛନ୍ତି ଅଧିକାର ଏବଂ କୋ ବା କଥମ ବା କତି ବା କଦେତି ବିସ୍ତାର କ୍ରୀଡ଼ସି ଯୋଗ ମାୟା ଯୋଗ ମାୟାର ଦ୍ୱାରା ସେ ଯୋଗ ମାୟାରେ ବିଭିନ୍ନ ପ୍ରକାର କାର୍ଯ୍ୟ କରନ୍ତି କିଏ ଜାଣିପାରିବ ବା କଥମ ବା କେବଳ ଭାବରେ ଜାଣିପାରିବ କତି ମାନେ କେତିକି ଜାଣିପାରିବ କଦେତି ମାନେ କେତେବେଳେ ଜାଣିପାରିବ କୋ ବା କଥମ ବା କତି ବା କଦେତି ବିସ୍ତାର କ୍ରୀଡ଼ସି ଯୋଗ ମାୟା ଆମର ବୃନ୍ଦାବନରେ ଆମର କହୁଛନ୍ତି ଉଦ୍ଧବ ଉଦ୍ଧବ ଦିଗର ସମ୍ବାଦରେ ବର୍ଣ୍ଣନା କରାଯାଇଛି ଭାଗବତ ତୃତୀୟ ବର୍ଣ୍ଣନା କରାଯାଇଛି ଯେ ଦୁର୍ଭୋଗତ ଲୋକୟଂ ଯଦବୋ ନିତରାନ ଅପି ଯେ ସମ୍ବସବୁ ନ ବିଦୁ ହରି ଯେ ସମ୍ବସବୁ ନ ବିଦୁ ହରି ମାନେ ସାଧାରଣ ଲୋକମାନେ ବହୁତ ଦୁର୍ଭାଗା କାହିଁକି ଦୁର୍ଭାଗା ନା ଭଗବାନ ଆସିକିରି ଏତେ ସବୁ ଲୀଳା କରିଗଲେ 125 ବର୍ଷ ଭଗବାନଙ୍କୁ ଲୀଳା କରନ୍ତି ଭଗବାନ କୃଷ୍ଣ ଯେତେବେଳେ ଆସନ୍ତି ଦ୍ୱାପରଙ୍କର ମାନେ ମନୁଙ୍କର ସପ୍ତମ ମନୁଙ୍କର 28ତମ ଦ୍ୱାପରର ଅନ୍ତିମ ସମୟ ସେ ଆସନ୍ତି ସବୁ ଦ୍ୱାପରରେ ଭଗବାନ ଆସନ୍ତି ନାହିଁ ତେଣୁ ପ୍ରତି ମନୁଙ୍କର ଯେଉଁ ରହିଛି ପ୍ରତି ମନୁ ସପ୍ତମ ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ ସେ ଥରେ ଆସନ୍ତି ଦିନଟାରେ ଥରେ ସେ ଆସିବେ ଭଗବାନ କୃଷ୍ଣ ତେଣୁ ସପ୍ତମମାନଙ୍କର 28ତମ ଦ୍ୱାପରରେ ଭଗବାନ ଆସନ୍ତି ଏବଂ ଆସିକିରି 125 ବର୍ଷ ତାଙ୍କ ଲୀଳା କରନ୍ତି କିନ୍ତୁ ଏତେ ସବୁ ଲୀଳା କଲେ ମଧ୍ୟ ଭଗବାନଙ୍କୁ ଲୀଳା ପୁରୁଷୋତ୍ତମ ବୋଲି କୁହାଯାଉଛି ଭଗବାନ ରାମଚନ୍ଦ୍ରଙ୍କୁ କୁହାଯାଉଛି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ କୃଷ୍ଣ କୁହାଯାଉଛି ଲୀଳା ପୁରୁଷୋତ୍ତମ ଏବଂ ଭଗବାନ ପରମ ମହାପ୍ରଭୁ କୁହାଯାଉଛି ପ୍ରେମ ପୁରୁଷୋତ୍ତମ ଲୀଳା ପୁରୁଷୋତ୍ତମ କାହିଁ କୁହାଯାଉଛି ନା ବିସ୍ତାର ଭାବରେ ଲୀଳା ସବୁ କରିଛନ୍ତି ମଥୁରାରେ ଲୀଳା କଲେ ବୃନ୍ଦାବନ ଲୀଳା କଲେ ଦ୍ୱାରକା ଲୀଳା କଲେ ସାରା ସମଗ୍ର ଭାରତ ବର୍ଷରେ ବୁଲି ବୁଲିକି ସବୁ ବିଭିନ୍ନ ଲୀଳା ସବୁ କରିଛନ୍ତି ସବୁଆଡ଼େ ସେ ଗସ୍ତ କରିଛନ୍ତି ଯିବା ଯିବାସା କରିଛନ୍ତି ବିଭିନ୍ନ ଜାଗାରେ ତେଣୁ ତାଙ୍କୁ ଲୀଳା ପୁରୁଷୋତ୍ତମ କୁହାଯାଉଛି ତାଙ୍କ ପରି ଲୀଳା କେହି କରିପାରିବେନି ଲୀଳାବତାର ପ୍ରତି ଯୁଗରେ ଭଗବାନ ଲୀଳାବତାର କରନ୍ତି କିନ୍ତୁ କଳିଯୁଗରେ ଭଗବାନ ଲୀଳାବତାର କରନ୍ତି ନାହିଁ ବୋଲି ତାଙ୍କୁ ତ୍ରିଯୁଗ ବୋଲି କୁହାଯାଉଛି ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଯେଉଁ ଏ ଯେଉଁ ଭଗବାନ ଲୀଳା ବିଗ୍ରହକୁ କହୁଛନ୍ତି ଉଦ୍ଧବ ଯେ ଯଦିଓ ସାଧାରଣତଃ ଭଗବାନ ଏତେ ଲୀଳା ସବୁ କରିଛନ୍ତି କିନ୍ତୁ ଲୋକମାନେ ବି ଜାଣିପାରିଲେନି ଭଗବାନ ତେଣୁ ସେ କହୁଛନ୍ତି ଦୁର୍ଭାଗବତ ଲୋକ ଏ ସମସ୍ତ ଲୋକମାନେ ହେଉଛନ୍ତି ଦୁର୍ଭାଗ ଏବଂ ବିଶେଷ ଭାବରେ ଯାଦବ ନିତରାମ ଅପି ବିଶେଷ ଭାବରେ ଯାଦବ ମାନେ ବହୁତ ଦୁର୍ଭାଗ କାହିଁକି ନା ଯେ ସମ୍ବର୍ଷକୁ ନ ବିଦୁ କରି ଯଦିଓ ହରି ଭଗବାନ ତାଙ୍କ ପାଖରେ ରହିଛନ୍ତି କି ସେ ତାଙ୍କୁ ଜାଣିପାରିନାହାନ୍ତି ଯେ ସମ୍ବର୍ଷକୁ ନ ବିଦୁ ହରି କିଭଳି ଜାଣିପାରିଲେନି ନା ମୀନା ଇବ ଉଡ଼ୁତମ ଯେମିତି କ୍ଷୀରସାଗରରେ ଚନ୍ଦ୍ର ରହିଛନ୍ତି କ୍ଷୀରସାଗର ଯେତେବେଳେ ମନ୍ଥନ ହେଲା ସେହି ସମୟରେ ଚନ୍ଦ୍ର ଉଦ୍ଭବ ହୋଇଛନ୍ତି ତେଣୁ ସେଇ ଚନ୍ଦ୍ର ରହିଛନ୍ତି କ୍ଷୀରସାଗରରେ ମଧ୍ୟ ମୀନମାନେ ଅଛନ୍ତି ମାଛ ମାଛମାନେ ବି ଅଛନ୍ତି
ସେମାନେ ଯେତେବେଳେ ଚନ୍ଦ୍ରକୁ ଦେଖନ୍ତି ସେମାନେ ଭାବନ୍ତି କ'ଣ ଇଏ ଆମ ଭଳି ଗୋଟେ ଚିକ୍ ଚିକ୍ କ'ଣ ଚିକ୍ ଚିକ୍ କରୁଥିବା ମିନା ପୁଲିସ ମିନା ଏବଂ ଉରୁପମ ତେଣୁ ଭଗବାନଙ୍କୁ ପ୍ରକୃତରେ ଯେ ମୁଁ ସେ କଥାଟା କହିଛି ସେଥିପାଇଁ ଆଉ ଥରେ କହିଦେବା ଏଇଟା ମାନେ କୃତିଦେବୀ ତାଙ୍କ ପ୍ରାର୍ଥନାର ସେ କଥା କହୁଛନ୍ତି ଯେ ଭଗବାନଙ୍କର ପ୍ରକୃତରେ ଜାଣି ହେବନି ଭଗବାନଙ୍କର ଲୀଳା ସେ ପ୍ରଥମ ଷଣ୍ଡ ଅଷ୍ଟମ ଅଧ୍ୟାୟରେ କୃତିଦେବୀ ତାଙ୍କର ଯେଉଁ ସ୍ତୁତି କରିଛନ୍ତି ସେ ସ୍ତୁତିରେ ମୋତେ କହୁଛନ୍ତି ଯେ ଭଗବାନଙ୍କର କେଉଁ ଲୀଳା ଅଦ୍ଭୁତ ଲୀଳା ମାନେ ଯେଉଁମାନେ ଅତ୍ୟନ୍ତ ମହାଜନ ବ୍ୟକ୍ତିମାନେ ମଧ୍ୟ ସେମାନେ ମଧ୍ୟ ବୋହ ହୋଇଯାଆନ୍ତି କହୁଛନ୍ତି ଆମର କଥଂ ତଥା ପରମହଂସାନା ମୁନିନାମ ଅମରାତ୍ମନା ଭକ୍ତି ଯୋଗ ଧାରଣାର୍ଥମ କଥଂ ପଶ୍ୟନ୍ ହି ସ୍ତ୍ରୀ ସେଥିପାଇଁ କହୁଛନ୍ତି ଯେ ଭଗବାନଙ୍କର ଏ ଯେ ଲୀଳା ସବୁ ରହିଛି ଭଗବାନ କ'ଣ ପାଇଁ ଆସନ୍ତି କିଭଳି ଭାବରେ ଲୀଳା କରନ୍ତି କ'ଣ ପାଇଁ ଏଇସବୁ କାର୍ଯ୍ୟ କରନ୍ତି ସାଧାରଣ ଲୋକମାନେ ବୁଝିପାରନ୍ତିନି ସାଧାରଣ ଲୋକମାନଙ୍କ କଥା ଛାଡ଼ନ୍ତି ଯେଉଁମାନେ ଅତ୍ୟନ୍ତ ଉନ୍ନତ ବ୍ୟକ୍ତି ଅତ୍ୟନ୍ତ ଭକ୍ତି ମାର୍ଗରେ ବହୁତ ଅଗ୍ରସର ହେଇଛନ୍ତି ସେମାନେ ମଧ୍ୟ ବୋହ ହୋଇଯାଆନ୍ତି ତେଣୁ ଗୋଟେ ଏ ଶ୍ଳୋକରେ କୁନ୍ତିଦେବୀ କହୁଛନ୍ତି ଯେ ମାୟା ଜନକାଛନ୍ନମ ଅଜ୍ଞାନାଦୁଦମ୍ୟାମ ନ ଲକ୍ଷେ ସେ ମୃଦୁଷା ନଟୁ ନାଟୋଧର ଯଥା ପ୍ରଥମ ସନ୍ଦ ଅଷ୍ଟମ ଅଧ୍ୟାୟ ଉଣେଇଶ ଶ୍ଳୋକରେ ଏଇ କଥାଟି କୁହାଯାଇଛି କୁନ୍ତିଦେବୀ କହୁଛନ୍ତି ତାର କହିଛି କିନ୍ତୁ ଏଇ ପ୍ରସଙ୍ଗରେ ସେ କଥା ଆସୁଛନ୍ତି ତେଣୁ କହୁଛି ଯେ ଭଗବାନଙ୍କର ଯେଉଁ ଲୀଳା ଲାଗିବ ଯେ ଭଗବାନ ଗୋଟେ କଥା କହୁଛନ୍ତି ଆଉ ଗୋଟେ କଥା କରୁଛନ୍ତି ଏଇଭଳି ଲାଗିବ ଯେ କହୁଛନ୍ତି ଯେ ମାୟା ଜନନିକା ଛନ୍ଦ ଭଗବାନ କାହିଁ ଜାଣିପାରୁନାହାନ୍ତି ଲୋକ ନା ଯେହେତୁ ସେମାନେ ମାୟା ରୂପରେ ରହିଛନ୍ତି ମାୟା ରୂପର ଜବନିକା ଭଗବାନ ଆମକୁ ଦର୍ଶନ ଦେଉଛନ୍ତି ଯଦି ପର୍ଦା ପକେଇଦେବେ ଯଦି ତୈଳକନାଥ ସେବା କରୁଛନ୍ତି ଯଦି ଦାତା ପଡ଼ିଲା ପର୍ଦା ପକେଇଦେବେ ପର୍ଦା ପକେଇଲେ ଆମେ ଭଗବାନ ଦେଖିପାରିବା ପର୍ଦା ଖୋଲିଦେବେ ଆମେ ଦେଖିବା ତେଣୁ ସେଇଭଳି ଭାବରେ ଭଗବାନ ଯେହେତୁ ମାୟାର ଉର୍ଦ୍ଧ୍ୱରେ ଏବଂ ଆମେ ଯେହେତୁ ମାୟାର ଅଧୀନରେ ରହିଛୁ ମାୟା ଜବନିକା ଛନ୍ଦ ଅଜ୍ଞା ଆମେ ମଧ୍ୟ ଅଜ୍ଞା ଆମ ପ୍ରକୃତ ଜ୍ଞାନ ନାହିଁ କାରଣ ସେ ହେଉଛନ୍ତି ଅଦକ୍ଷତ ଆମର ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆମେ ଜ୍ଞାନ ପ୍ରାପ୍ତ ହେଉଛେ ତାର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ ତେଣୁ ଅଦକ୍ଷତ ବି କୁହାଯାଉଛି ଏବଂ ସେ ହେଉଛନ୍ତି ଅବ୍ୟୟ ବୌଦ୍ଧିକ ଜଗତ ସବୁ କିଛି ବ୍ୟୟ ହେଇଗଲା ବେଳେ ତାଙ୍କର କିଛି ବ୍ୟୟ ହେବନି ଅବ୍ୟୟ ତେଣୁ ନ ଲକ୍ଷେ ସେ ମୂଳ ଦୋଷା ଯେଉଁମାନେ ମୂର୍ଖମାନେ ସେମାନେ ଭଗବାନଙ୍କୁ ବି ଜାଣିବେ ନଟୁ ନାଟ୍ୟ ଧର କଥା ଯେମିତି ଦେଖୁଛେ ଆମେ ଗୋଟେ ନାଟକ ହେଉଛି ଯେଉଁମାନେ ରୋଲ୍ କରୁଛନ୍ତି ଗୋଟେ ଛୋଟ ପିଲା ତାର ପିତା ମଧ୍ୟ ସେ ରୋଲ୍ କରୁଥିଲା ମଧ୍ୟ ସେ ଜାଣିପାରିବେନି ତାଙ୍କ ପିତା ଯଦି ଗୋଟେ ରାଜା ରୋଲ୍ କରୁଥିବେ ତାହେଲେ ସେ ଜାଣିପାରିବେନି ଯେ ରାଜା କିଏ ତାଙ୍କ ପିତା ସେ ରୋଲ୍ କରୁଛନ୍ତି ଜାଣିପାରିବେ ତେଣୁ ଭଗବାନ ଯେଉଁମାନେ ଭକ୍ତ ସେମାନେ ଭଗବାନ ଜାଣିପାରନ୍ତି କିନ୍ତୁ ସାଧାରଣ ଲୋକମାନେ ସେମାନେ କହନ୍ତି ଭଗବାନ କାହାନ୍ତି ବୋଲି କହନ୍ତି ତେଣୁ ଏହି ପ୍ରସଙ୍ଗରେ ଆମର ବିଶ୍ୱନାଥ ଠାକୁରଙ୍କୁ ଗୋଟେ ସୁନ୍ଦର ଟୀକା ଦେଇଛନ୍ତି ସେଇ କଥାଟା ଆମେ ପାଠ କରିବା ଯେ ସେ କହୁଛନ୍ତି ଯେ ପାଣ୍ଡବାନ ସ୍ୱଭକ୍ତାନ ପାଳନପି ସର୍ବାନ୍ ତର୍ଜାମପି ମୁହୁରପି ଅଶ୍ୱତ୍ଥମାଦିନ ପାଣ୍ଡବ ପଦାର୍ଥ ଅସ୍ତ୍ର ଗାଏ ଭଗବାନ କହୁଛନ୍ତି ଯେ କୌନ୍ତେୟ ପ୍ରତିଜ୍ଞାହାନି ନହେଲେ ଭକ୍ତ ପଣସ୍ୟ ନିଜେ ପ୍ରତିଜ୍ଞା କଲେ ତାହେଲେ ନିଜ ପ୍ରତିଜ୍ଞା ଭଙ୍ଗ ହୋଇଯିବ ସେଥିପାଇଁ ସିଏ ତାଙ୍କର ଭକ୍ତ ମାଧ୍ୟମରେ ପ୍ରତିଜ୍ଞା କରୁଛନ୍ତି ଭଗବତ ଗୀତା ନବମଧ୍ୟାରେ ଭଗବାନ କହୁଛନ୍ତି ସେ କଥା ହେ କୁନ୍ତିପୁତ୍ର ତମେ ଉଷାଙ୍କର ଯେ ମୋର ଭକ୍ତର କେବେ ହେଲେ ବିନାଶ ନାହିଁ କିନ୍ତୁ ଏଠି ଦେଖନ୍ତୁ କୁନ୍ତିଦେବୀ କହୁଛନ୍ତି ଭଗବାନ ତାଙ୍କ ଭକ୍ତ ଦ୍ୱାରା ବି ପ୍ରଚାର କରୁଛନ୍ତି କିନ୍ତୁ ଦେଖିଲା ବେଳକୁ କ'ଣ ହେଉଛି ପାଣ୍ଡବମାନେ ତାଙ୍କ ଭକ୍ତ ନା ନାହିଁ ପାଣ୍ଡବମାନ ସୋ ଭକ୍ତା ତାଙ୍କୁ ପାଳନ କରୁଛନ୍ତି କିନ୍ତୁ ସର୍ବାନ୍ତର୍ଜାମ୍ୟପି ସେ ସମସ୍ତଙ୍କ ଉଦୟ ରହିଛନ୍ତି ନା ସେ ଉଦୟରେ କହିଲେ ଅନୁମତି ପ୍ରଦାନ ନକଲେ କିଛି କାର୍ଯ୍ୟ ହେବନି ତାହେଲେ ସେ କେମିତି ପାଣ୍ଡବ ପଦାର୍ଥ ଅଶ୍ୱତ୍ଥମାନଙ୍କୁ କେମିତି ତାଙ୍କୁ ପ୍ରେରଣା ଦେଲେ ଅଶ୍ୱତ୍ଥମାନ ଦୁଇଥର ଆଟେଣ୍ଡ ହେଇଛି ପାଣ୍ଡବମାନଙ୍କୁ ବଧ କରିବା ପାଇଁ ଆଗରୁ ତ ଯାହା ଯୁଦ୍ଧ ବେଳେ ଯାହା ହେଉଥିଲା ହେଉଥିଲା କିନ୍ତୁ ଯୁଦ୍ଧ ପରେ ଦୁର୍ବୃତ୍ତ ଯୁଦ୍ଧ ପରେ ଯେତେବେଳେ ଭୀମ କ'ଣ କରିଛନ୍ତି ନା ଦୁର୍ଯ୍ୟୋଧନକୁ ଯେଉଁ ଜାଙ୍ଘରେ ଆଘାତ କରିଛନ୍ତି ତେଣୁ ସେ ମୃତ୍ୟୁପ୍ରାୟ ପଡ଼ିକି ରହିଛନ୍ତି ମୃତ୍ୟୁବରଣ କରିନାହାନ୍ତି ମୃତ୍ୟୁପ୍ରାୟ ରହିଛନ୍ତି
ତେଣୁ ସେ ଯେଉଁ ମନକୁ କରୁଛନ୍ତି ସେ ସମୟରେ ଅଶୋକମ ଆସି କହିଲେ ଯେ ତମର ତୁମକୁ ପ୍ରୀତି କରିବା ପାଇଁ ତମ ପ୍ରୀତି ପାଇଁ ମୁଁ କ'ଣ କରିପାରିବି? ତେଣୁ ସେ କହିଲେ ଯଦି ତମେ ପାଣ୍ଡବମାନଙ୍କୁ ପାଞ୍ଚ ଜଣ ମାରିଦେଇପାରିବ ତାହେଲେ ମୁଁ ଆନନ୍ଦ ମନ ମୃତ୍ୟୁବରଣ କରିବି। ତେଣୁ ସିଏ କହିଲେ ମୁଁ ପ୍ରତିଜ୍ଞା କରି ଯାଉଛି, ମୁଁ ପାଣ୍ଡବମାନଙ୍କୁ ବଧ କରିକି ଆସି କହିକି ଆସିଛି। ତେଣୁ ରାତିରେ ଶୋଇଥିଲା ବେଳେ ପାଣ୍ଡବମାନଙ୍କର ଯେଉଁ ପାଞ୍ଚ ପୁଅ ତାକୁ ସବୁ ବଧ କରିଦେଇଛି, କାରଣ ଭଗବାନ ସେ ପାଣ୍ଡବମାନଙ୍କୁ ନେଇଯାଇଛନ୍ତି, ଅନେକ ଦୂର ଜାଗାକୁ ନେଇଯାଇଛନ୍ତି। ତେଣୁ ଅଶୋକ ଆସିକି ବଧ କରିଛନ୍ତି, କାରଣ ତାଙ୍କର ପାଣ୍ଡବ ପାଞ୍ଚ ପୁଅ ବଧ କରିଛନ୍ତି। ସେ ପାଣ୍ଡବମାନେ ଭଗବାନଙ୍କ ଭକ୍ତ ନା ନାହିଁ, କାରଣ ତାଙ୍କ ପୁତ୍ରକୁ କେମିତି ବଧ କଲେ ଅଶୋକ ଦ୍ୱାରା? ପୁଣି ଦ୍ୱିତୀୟ ଥର ଯେତେବେଳେ ଅନ୍ତିମରେ କେବଳ ଅଶୋକମା ରହିଛନ୍ତି, ତାଙ୍କ ମାତା ଉତ୍ତରାଙ୍କ ଗର୍ଭରେ ରହିଛନ୍ତି, ସେଇ ସମୟରେ ମଧ୍ୟ ସେ ବ୍ରହ୍ମସ୍ତ୍ର ଛାଡ଼ିଛନ୍ତି ତାଙ୍କୁ ମାରିବା ବଧ କରିବା ପାଇଁ। ତେଣୁ ଏଇଟା କାହିଁକି କଲେ ସେ ଭଗବାନ? ଭଗବାନ ତ କହୁଛନ୍ତି ମୁଁ ମୋର ଭକ୍ତମାନଙ୍କୁ ପାଳନ କରିବି, ରକ୍ଷା କରିବି, ତାହେଲେ ପୁଣି ତାଙ୍କର ଭକ୍ତମାନଙ୍କୁ କେମିତି ହତ୍ୟା କରୁଛନ୍ତି ଅନ୍ତର୍ଯ୍ୟ ରୂପରେ? ତେଣୁ ପୃଥିବୀ ସେଥିପାଇଁ କହୁଛନ୍ତି ମୁଁ ଯେଉଁ ଅଦ୍ଭୁତ କର୍ମାନ ଭଗବାନଙ୍କର ଏଇ ସବୁ ଅଦ୍ଭୁତ କର୍ମ ସାର୍ ବୁଝିପାରିବେନି, ଅତ୍ୟନ୍ତ ବିଜ୍ଞ ବ୍ୟକ୍ତି ମଧ୍ୟ ସେ ବୁଝିପାରିବନି। ଏବଂ ସ୍ୱୟଂ ଅସ୍ତ୍ରଶସ୍ତ୍ର ବି ଅସ୍ତ୍ର ଗ୍ରହଣ, ଭଗବାନ ପ୍ରତିଜ୍ଞା କଲେ ଯେ ମୁଁ ଅସ୍ତ୍ର ଗ୍ରହଣ କରିବି ନାହିଁ, କିନ୍ତୁ ପୁଣି ଭୀଷ୍ମଙ୍କ ପ୍ରତିଜ୍ଞା ରକ୍ଷା କରିବା ପାଇଁ ନିଜ ପ୍ରତିଜ୍ଞାକୁ ସେ ଭଙ୍ଗ କରିଦେଇଛି, ଭୀଷ୍ମ ପ୍ରତିଜ୍ଞା ରକ୍ଷା କରିବା ପାଇଁ ସେ ଅସ୍ତ୍ର ଗ୍ରହଣ କରିଛି। ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି, ଯେତେବେଳେ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ କହନ୍ତି ଯେ ଯେଉଁ 18 ଦିନ ଧରି ଯେଉଁ ମହାଭାରତ ଯୁଦ୍ଧ ହେଲା, ସେ ଯୁଦ୍ଧରେ ଅର୍ଜୁନ ବହୁତ ଶସ୍ତ୍ର ବହୁତ ସୈନ୍ୟ ବିନାଶ କରିଛନ୍ତି, କିନ୍ତୁ ତାଙ୍କର କଷ୍ଟ କିଭଳି ହେଇଛି, କେତେ କଷ୍ଟ ସେ କରିଛନ୍ତି ନା ତାଙ୍କ ଶରୀର ଟିକେ ଝାଳ ବାହାରି କରିଛି, ଏତିକି ତାଙ୍କର କଷ୍ଟ ହେଇଛି, ଭଗବାନ ଏଭଳି ଭାବେ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତେଣୁ ଭୀଷ୍ମ ଯେତେବେଳେ ତାର ପ୍ରସଙ୍ଗ ରହିଛି, ତେଣୁ ଆମେ ସେ କଥା କହିବା ଯେଉଁ ଭୀମ ରଖିଥିଲେ, ଭୀଷ୍ମ ରଖିଛନ୍ତି ପାଞ୍ଚଟି ବାଣ ରଖିଛନ୍ତି, ପାଞ୍ଚଟି ବାଣରେ ସମସ୍ତ ପାଣ୍ଡବ ପାଞ୍ଚ ଜଣଙ୍କୁ ହତ୍ୟା କରିଦେଲେ, କାରଣ ଦୁର୍ଯ୍ୟୋଧନ ସେ ସବୁବେଳେ ଚିନ୍ତା କରୁଛନ୍ତି ଯେ ଭୀଷ୍ମ କେବେ ହେଲେ ପାଣ୍ଡବମାନଙ୍କୁ ହତ୍ୟା କରିବେନି, କାରଣ ସେ ପାଣ୍ଡବମାନଙ୍କୁ ଭଲ ପାଉଛନ୍ତି। ତେଣୁ ସେ ବହୁତ ପ୍ରକାର ରାଗିକିରି ଯେତେବେଳେ କହିଛନ୍ତି ଭୀଷ୍ମଙ୍କୁ, ଭୀଷ୍ମ କହିଲେ ମୁଁ ପ୍ରତିଜ୍ଞା କରି ଦେଉଛି କାଲି ସକାଳେ ସମସ୍ତ ପାଣ୍ଡବମାନଙ୍କୁ ହତ୍ୟା କରିବି, କହିକି ସେ ପାଣ୍ଡବ ଯେ ପାଞ୍ଚଟି ବାଣ ରଖିଛି, ପାଞ୍ଚଟି ବାଣ ଦେ ପାଞ୍ଚ ପାଣ୍ଡବଙ୍କୁ ହତ୍ୟା କରାଯିବ। ତେଣୁ ଦୁର୍ଯ୍ୟୋଧନ ସେଦିନ ବହୁତ ଆନନ୍ଦରେ ସେ ଯାଇଛନ୍ତି ଶୋଇବା ପାଇଁ, କାରଣ ଭଗବାନ ସେ କଥା ଜାଣିପାରୁଛନ୍ତି। ତେଣୁ ଭଗବାନ କ'ଣ କରୁଛନ୍ତି ନା ଅର୍ଜୁନଙ୍କୁ ନେଇକି ଯାଇଛନ୍ତି, ମାନେ କୋଉ କୁରୁ ପକ୍ଷକୁ ଯାଇଛନ୍ତି, କୁରୁ ସୈନ୍ୟମାନେ ଯେଉଁ ରହିଛନ୍ତି ତାଙ୍କ ପାଖକୁ, ତାଙ୍କ ସେନା ଛାଉଣୀ ଭିତରକୁ ଯାଇଛନ୍ତି। ନା ପୂର୍ବେ ଯେତେବେଳେ ଦୁର୍ଯ୍ୟୋଧନକୁ ଗନ୍ଧର୍ବମାନେ ବନ୍ଦୀ କରି ନେଇଯାଉଥିଲେ, ସେହି ସମୟରେ ଅର୍ଜୁନ ତାଙ୍କୁ ରକ୍ଷା କରିଥିଲେ, ଗନ୍ଧର୍ବମାନଙ୍କଠାରୁ ତାଙ୍କୁ ମୁକ୍ତ କରିଥିଲେ। ତେଣୁ ସିଏ ଭଗବାନଙ୍କୁ ନେଇକି ଦୁର୍ଯ୍ୟୋଧନ ପାଖକୁ ଯାଉଛନ୍ତି। ଦୁର୍ଯ୍ୟୋଧନ ଯେତେବେଳେ ଦେଖିଲେ, ତାଙ୍କୁ ଦେଖିଲେ, ଅର୍ଜୁନ ଦେଖିଲେ, ସେତେବେଳେ ସେତେବେଳେ ତମେ କ'ଣ ପାଇଁ ଆସିଲ, କ'ଣ ଚାହୁଁଛ ତମେ? ନାଇଁ ଯୁଦ୍ଧ ହେଉଛି ଦିନ ବେଳା ଯୁଦ୍ଧ ହେଉଛି, ରାତ୍ରି ବେଳା କୌଣସି ଯୁଦ୍ଧ ନାହିଁ, ରାତ୍ରି ବେଳା ତାଙ୍କର ବନ୍ଧୁ ଭଳି ସେମାନେ ବ୍ୟବହାର କରିଥିଲେ। ତେଣୁ ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ ଦେଖାଲେ ତମେ ଚାହୁଁଛ କି ଏ ଗୁରୁ ମୁକୁଟ ନବ ଗ୍ରହଣ କରିବ, ମୁଁ ତାକୁ ରାଜ୍ୟ ପ୍ରଦାନ କରିଦେବି। ସେ କହିଲେ ନା ନା ମୋର କିଛି ଦରକାର ନାହିଁ, ମୁଁ ଖାଲି ଚାହୁଁଛି ଗୋଟିଏ ଦିନ ପାଇଁ, ଗୋଟିଏ ରାତ୍ରି ପାଇଁ ତମର ମୁକୁଟଟା ମୋତେ ପ୍ରଦାନ କର। ତେଣୁ ଦୁର୍ଯ୍ୟୋଧନ ତାଙ୍କୁ ସେଟାକୁ ଦେଇଛି, ଏବଂ ସେଇ ମୁକୁଟ ପିନ୍ଧିକିରି ଅର୍ଜୁନ କ'ଣ କରୁଛନ୍ତି ନା ଭୀଷ୍ମଦେବ ପାଖକୁ ଆସିକିରି ସେ ଭୀଷ୍ମଦେବ ଦେଖିଲେ ରାତ୍ରି କାଳ, ତେଣୁ ସେ ମୁକୁଟ ଦେଖି ସେ ନେଇଯାଉଛନ୍ତି ଦୁର୍ଯ୍ୟୋଧନ। ତେଣୁ ସେ କହିଲେ ମୁଁ ସେ ଆପଣ ଯେଉଁ ପାଣ୍ଡବ ପାଞ୍ଚଟି ପାଣ୍ଡବ ବଧ କରିବା ପାଇଁ ଯେଉଁ ପାଞ୍ଚଟି ବାଣ ରଖିଛନ୍ତି ସେଇଟା ମୋତେ ଦେଇଦିଅନ୍ତୁ, ମୁଁ ରଖି ତାହେଲେ ଟିକେ ନେଇକି କହିକି ନେଇଯାଇଛି। ତେଣୁ ସକାଳେ ଯେତେବେଳେ ଦୁର୍ଯ୍ୟୋଧନ ଜାଣିଲେ, ଆସି ପଚାରିଲେ, କହିଲେ ଯେତେବେଳେ ଭୀଷ୍ମଦେବକୁ ପ୍ରଣାମ କରୁଛନ୍ତି ଏମିତି କଥା ପ୍ରସଙ୍ଗରେ, ସେ କହିଲେ ଯେ ମୁଁ ତ ନେଇନି ସେ ବାଣ ନେଇନି, ସେତେବେଳେ ଭୀଷ୍ମ ଜାଣିପାରିଲେ, କହିଲେ ଇଏ ହେଉଛି ଭଗବାନଙ୍କର ସବୁ ଚାଲ ଅଛି। ତେଣୁ ସିଏ ପ୍ରତିଜ୍ଞା କଲେ ସେଦିନ, କହିଲେ ଆଜି ଯେମିତି ହେଲେ ମୁଁ ଅର୍ଜୁନକୁ ମାରିବି, ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି। ଭଗବାନ ପ୍ରତିଜ୍ଞା କରିଥିଲେ ନା ଅସ୍ତ୍ର ଧାରଣ କରିବେନି? ତେଣୁ ଏଭଳି ଯୁଦ୍ଧ କଲେ ସେଦିନ ଭୀଷ୍ମଦେବ, ଯେ ଅର୍ଜୁନଙ୍କର ଶରୀରରୁ ଝାଳ ଘାତ ଧର୍ମ ଘାତ, ଯେଉଁଥିପାଇଁକି ସେ ଝାଳ ଯେତେବେଳେ ପୋଛି ଦେଇଛନ୍ତି ସେତିକି ହେଉଛି ତାଙ୍କର କଷ୍ଟ ହେଉଛି, ସେଠି ଭଗବାନ ଆଉ ସହିପାରିଲେନି।
ସେ ଡେଇଁ ପଡ଼ିଲେ ସେ ରଥକୁ ଡେଇଁ ପଡ଼ିକିରି ଗୋଟେ ରଥ ଚକାଳ କରିକିରି ଭାଙ୍ଗି ଯାଇଛି ସିଂହ ବିଷ୍ଣୁକୁ ହତ୍ୟା କରିବା ପାଇଁ ବିଷ୍ଣୁଦେବଙ୍କ ସ୍ଥିତିରେ ସେଟା କୁହାଯାଏ
ସ୍ୱନିଗମ ପାହାୟା ମତ ଦିଜ୍ଞା ରୀତମ ଅଧିକର୍ତ୍ତୁ ଅବପୂତ ରଥସ୍ତୁ ଦ୍ରୁତ ଦାତଚରଣ ଅଭ୍ୟାସ ଚଳକୁ ହନ୍ତୁମିବ ହରିଡ଼ିବ ଗତୋତ୍ତରିଆ ସ୍ୱନିଗମ ପାହାୟା ଭଗବାନ ଦରକାର ପଡ଼ିଲେ ନିଜର ନିଗମ ବା ନିଜ ପ୍ରତିଜ୍ଞା ମଧ୍ୟ ଭଙ୍ଗ କରିଦିଅନ୍ତି ରିଟର୍ନ ଅଧିକର୍ତ୍ତୁ ଅବପୃତ ମୋର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ସେ ରଥ ଡେଇଁ ପଡ଼ୁଛନ୍ତି ଏବଂ ଦ୍ରୁତ ରଥଚାରଣ ଗୋଟେ ରଥଚାରାକୁ ଧରିକିରି ଅଭୟାତ ଚଳକୁ ଅଭୟ ଭାବରେ ଚାଲିଛନ୍ତି ଯେଉଁଥିରେ ଚଳକୁ କହିବା ଶବ୍ଦ ଅଛି ଏହି ଅର୍ଥ ହେଉଛି ଯେତେବେଳେ ସେ ଚାଲି ଯାଉଛନ୍ତି ଭୂମି ପ୍ରକମ୍ପିତ ହୋଇଯାଉଛି ସେଥିପାଇଁ ଚଳକୁ ଶବ୍ଦ ବ୍ୟବହାର କରେ ଏବଂ କିଭଳି ଯାଉଛନ୍ତି ନା ହନ୍ତୁ ମିବ ହରି ନିବ ହରି ବା ସିଂହ ଯୋଉ ହାତୀକୁ ଆକ୍ରମଣ କରନ୍ତି ପରେ ସେଇଭଳି ଭାବରେ ଭଗବାନ ଯାଉଛନ୍ତି ହତ୍ୟା କରିବା ପାଇଁ ବିଷ୍ଣୁ ଏବଂ ସେହି ସମୟରେ ତାଙ୍କର ଉତ୍ତରୀୟ ଉତ୍ତରୀୟ ରହିଛି ଗତ ଉତ୍ତରୀୟ ତଳେ ପଡ଼ିଯାଉଛି ଏବଂ ଅର୍ଜୁନ ତାଙ୍କ ପାଦକୁ ବୁଲିକି ଧରିଲେ ମଧ୍ୟ ଯେତେ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଆପଣ ପ୍ରତିଜ୍ଞା କରୁଛନ୍ତି ଯେ ଆପଣ ବସ୍ତ୍ର ଧାରଣ କରିବେନି ପୁଣି କେମିତି ଆପଣ ନିଜେ ପ୍ରତିଜ୍ଞା ଭଙ୍ଗ କରୁଛନ୍ତି କିନ୍ତୁ ଅର୍ଜୁନଙ୍କ ପ୍ରତିବାଦକୁ ସେ ଶୁଣୁନାହାନ୍ତି ସେ ଘୋଷାଣି ସେ ନେଇ ପଳେଇଯାଉଛି ତେଣୁ ଏଇଭଳି ଭାବରେ କୁହାଯାଉଛି ଯେ ସ୍ୱୟଂ ନଷ୍ଟ ଶସ୍ତ୍ର ବି ଅସ୍ତ୍ର ଗୁଣା ଅଛି ନିଜେ ଅସ୍ତ୍ର ଧାରଣ କରିବେ ନାହିଁ କହିକି ମଧ୍ୟ ପୁଣି ଅସ୍ତ୍ର ଗ୍ରହଣ କରୁଛନ୍ତି ଏବଂ ଶିଷ୍ଟ ପାଳନ ପ୍ରଭୃତ ବି ଭୀଷ୍ମାଦିନ ସଂହାର ଶିଷ୍ଟ ପାଳନ କଲେ ପରିତ୍ରାଣ ସାଧନା ଭଗବାନଙ୍କର ରହିଛି ପ୍ରତିଜ୍ଞା ରହିଛି କିନ୍ତୁ ଏଠି କ'ଣ ହେଉଛି ନା ଭୀଷ୍ମଙ୍କୁ ମଧ୍ୟ ସେ ସଂହାର କରୁଛନ୍ତି ଭୀଷ୍ମ ଯେଉଁ ମୃତ୍ୟୁବରଣ କଲେ ଯଦିଓ ସେ ଇଚ୍ଛା ମୃତ୍ୟୁ ପାଇଥିଲେ କିନ୍ତୁ ତଥାପି ସେ ମୃତ୍ୟୁବରଣ କଲେ ସେ କେମିତି ମୃତ୍ୟୁ ଭଗବାନଙ୍କ ଦ୍ୱାରା ବ୍ୟବସ୍ଥା କରାଗଲେ ସେଇଟା ଭଗବାନ ତାଙ୍କୁ ହତ୍ୟା କରେଇଲେ ଏବଂ ଦ୍ରୌପଦୀ ସୁଭଦ୍ରୟାବତୀ ଅତି ସ୍ନେହା ନାପି ତା ପୁତ୍ରାଣ ଭାତ ଦ୍ରୌପଦୀ ସୁଭଦ୍ରା ଏମାନେ ଦ୍ରୌପଦୀ ତ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଯେଉଁଥିପାଇଁ କି ସେ ଏଇ ଯୋଉ ଆମର ଯେତେବେଳେ ଦ୍ରୌପଦୀଙ୍କୁ ବ୍ୟବସ୍ଥା କରାଯାଉଥିଲା ସେତେବେଳେ ସେ ତାଙ୍କୁ କେତେ ମାନେ କ'ଣ ଶାଢ଼ୀ ପ୍ରଦାନ କରିଛନ୍ତି ଏବଂ ସୁଭଦ୍ରା ତାଙ୍କ ନିଜ ଭଉଣୀ ତେଣୁ ତାଙ୍କର ପୁତ୍ରମାନେ ମଧ୍ୟ ସେ ହତ୍ୟା କରିଛନ୍ତି ସୁଭଦ୍ରାଙ୍କ ପୁତ୍ର ଯେ ଅଭିମନ୍ୟୁ ତାଙ୍କୁ ସବୁ ସପ୍ତରଥୀ ମିଶିକି ତାଙ୍କୁ ହତ୍ୟା କରିଛନ୍ତି ଭଗବାନ ସେଇଟା ମାନେ ଅନୁମତି ପ୍ରଦାନ କରିଥିବା ହୋଇଛି ତେଣୁ ସେହିଭଳି ଭାବରେ ଦ୍ରୌପଦୀଙ୍କ ପୁତ୍ର ଯେଉଁ ପାଞ୍ଚ ପୁତ୍ରକୁ ସେ ଅଶୋକଙ୍କ ଦ୍ୱାରା ହତ୍ୟା କରିଛନ୍ତି ଯଦିଓ ସେ ଶିଷ୍ୟ ପାଳନ କରୁଛନ୍ତି ତାଙ୍କର ଭକ୍ତମାନଙ୍କୁ ପାଳନ କରୁଛନ୍ତି କିନ୍ତୁ ତାଙ୍କର ଦ୍ରୌପଦା ଦ୍ରୌପଦୀ ସୁଭଦ୍ରା ଏମାନେ ତାଙ୍କର ଅତ୍ୟନ୍ତ ପ୍ରିୟ କିନ୍ତୁ ତାଙ୍କ ପୁତ୍ରମାନଙ୍କୁ ହତ୍ୟା କରିଛନ୍ତି ଏବଂ ଦବଲୀଳା କିନ୍ତୁ ନ ଜାଣନ୍ତି ଭାବ ଏ ଭାବଟା ହେଉଛି କିନ୍ତୁ ଯେଉଁ ପ୍ରାର୍ଥନା କରୁଛନ୍ତି ତାଙ୍କର ଭାବଟା ହେଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ଯେଉଁ କଥା କହିବାର ଭାବଟାକୁ ସେ ପ୍ରକାଶ କରିଛନ୍ତି ତାଙ୍କ ଟୀକାରେ କ'ଣ ପାଇଁ ଏଇଟା ଭଗବାନ କହିଲେ କ'ଣ ପାଇଁ ଅର୍ଜୁନ କହିଲେ ଏଇଟା କ'ଣ ପାଇଁ ଭାଗବତରେ ଏଇସବୁ କଥା କୁହାଯାଉଛି ସେ ଭାବଟାକୁ ସେମାନେ ପ୍ରକାଶ କରିଛନ୍ତି ଭାବଟା ଆମେ ଜାଣିନେ ନା କୁନ୍ତି ଦେବୀ ଏଇ ସ୍ତୁତିଟି କହିଲେ ଠାକୁରଙ୍କ ବର୍ଣ୍ଣନା କରାଯାଇଛି କିନ୍ତୁ କେଉଁ ଭାବ କେଉଁ ଚିନ୍ତାଧାରା ଅଛି ବୋଲି ଏଇଟା କହିଲେ ସେଇଟା ବର୍ଣ୍ଣନା କରାଯାଇଛି କିନ୍ତୁ ସେଇଟାକୁ ଆଚାର୍ଯ୍ୟ ସେଇଟା ବର୍ଣ୍ଣନା କରୁଛନ୍ତି ତେଣୁ ଏହିଭଳି ଭାବରେ ଅନେକ ଅଦ୍ଭୁତ ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ରହିଛି ଆମର ସେଦିନ ମହାପ୍ରଭୁ କହୁଥିଲେ ଯେ ଭଗବାନ ମାନେ ପାହାଡ଼ଟାକୁ ମଧ୍ୟ ଧୂଳିରେ ପରିଣତ କରିପାରିବେ ଏମିତିକି ସେ ଆପଣମାନେ ଆମେ ପଢ଼ୁଥିଲୁ ସ୍କୁଲରେ ପଢ଼ିଲା ବେଳେ କଲେଜରେ ଯେ ଫ୍ରାନ୍ସ ଜଣେ ଥିଲେ ୱାରିୟର ଯୋଦ୍ଧା ଜଣେ ଥିଲେ ମାନେ ଆଉ ନେପୋଲିଅନ୍ ବୋଲା କ'ଣ ଯେ ଫ୍ରେଞ୍ଚ ରିଭଲ୍ୟୁସନ୍ ହେଇଥିଲା 1789 1799 ଫ୍ରେଞ୍ଚ ରିଭଲ୍ୟୁସନ୍ ହେଇଥିଲା ରାଜା ସେ ସମୟରେ ରାଜା ରାଜତ୍ୱ କରୁଥିଲେ ତାପରେ ଲୋକମାନେ ଏତେ ଉତ୍ତ୍ୟକ୍ତ ହେଇଗଲେ ଯେ ସେମାନେ ରାଜାଙ୍କ ବିରୁଦ୍ଧରେ ନେପୋଲିଅନ୍ ବୋନାପାର୍ଟଙ୍କ ନେତୃତ୍ୱରେ ସେ ରାଜାଙ୍କ ବିରୁଦ୍ଧରେ ସବୁ ଯାଇକିରି ତାଙ୍କୁ ସବୁ ହତ୍ୟା କରିଛନ୍ତି ସେଇ ନେପୋଲିଅନ୍ଙ୍କ ବିଷୟରେ ବର୍ଣ୍ଣନା କରାଯାଏ ଯେ ସେ କହନ୍ତି ଇମ୍ପସିବୁଲ୍ ଇଜ୍ ଏ ୱାର୍ଡ ୱିଚ୍ ଇଜ୍ ନଟ୍ ଫାଉଣ୍ଡ ଇନ୍ ମାଇ ଡିକ୍ସନାରୀ ଇମ୍ପସିବୁଲ୍ ଅସମ୍ଭବ ଗୋଟେ ଏମିତି ଶବ୍ଦ ଯେଉଁଟା ମୋର ଡିକ୍ସନାରୀ ନାହିଁ ଯଦିଓ ସେ କହିଥିଲେ କିନ୍ତୁ ସେ ମୃତ୍ୟୁବରଣ କରିବାକୁ ପଡ଼ିଲା ମୃତ୍ୟୁଟା ତାଙ୍କ ପାଇଁ ଅମର ହେବାଟା ତାଙ୍କ ପାଇଁ ଇମ୍ପସିବୁଲ୍ ଥିଲା ସେଇଟା ସେ ଜାଣିନଥିଲା ତ
କିନ୍ତୁ ପ୍ରକୃତରେ ଇମ୍ପସିବୁଲ୍ ଟୁ ୱାର୍ଡ ଗୋଟେ ଅସମ୍ଭବ ଜିନିଷ ସେଟା ଭଗବାନ ପାଇଁ ସ୍ୱୀକାର ସେଥିପାଇଁ ଆମର ଏଇଟା କୁହାଯାଉଛି ଭାଗବତଙ୍କର ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଳୋକରେ ଯେଉଁ ଭାଗବତ ଦୀପିକା ଆମର ଶ୍ରୀର ସ୍ୱାମୀ ଦେଇଛନ୍ତି ସେଟା ସେ ଏକଥା କହୁଛନ୍ତି ମୁକଂ କରୁଛି ବାଚାଳଂ ପଙ୍ଗୁ ରଙ୍ଗଗିରି ଜଟୃପା ସ୍ତମ ମନ୍ଦେ ଶ୍ରୀ ଗୁରୁ ପରମାନନ୍ଦ ମହାଭାବ ଏଟା ସେ କହୁଛନ୍ତି ଗୋଟେ ମୂକ ବ୍ୟକ୍ତି ସେ କଥା କହିପାରୁନି କିନ୍ତୁ ଭଗବାନ ଚାହିଁଲେ ସେ ତାଙ୍କୁ ବାଚାଳ କରିପାରିବେ ବହୁତ ଅନର୍ଗଳ କଥା କହିପାରିବେ ପଙ୍ଗୁ ଯିଏ ଚାଲିପାରୁନି ଗୋଟେ ବାଡ଼ି ଧରିକି ଚାଲିଛି ସିଏ ମଧ୍ୟ ଗିରି ବା ପାହାଡ଼କୁ ମଧ୍ୟ ଲଙ୍ଗି ପାରିବେ ଭଗବାନ କୃପା ବା ଗୁରୁଦେବଙ୍କୁ କୃପା ପ୍ରାପ୍ତ ହେଲେ ଜଣେ ଏସବୁ କରିପାରିବେ ଇଏ ଅଦ୍ଭୁତ କ'ଣ ଭଗବାନଙ୍କର କଥା ତ ଛାଡ଼ନ୍ତୁ ଭଗବାନଙ୍କ ଯେଉଁମାନେ ଶରଣରେ ଅଛନ୍ତି ଭଗବାନ ଭକ୍ତ ସେମାନେ ମଧ୍ୟ ଅଦ୍ଭୁତ ସବୁ କର୍ମ କରନ୍ତି ସାଧାରଣତଃ ଯୋଗୀମାନେ ବିଭିନ୍ନ ପ୍ରକାର ଅଦ୍ଭୁତ କର୍ମ କରନ୍ତି ସବୁ ବିଭିନ୍ନ ପ୍ରକାର ସିଦ୍ଧି ଯେଉଁ ରହିଛି ସେ ସିଦ୍ଧି ପ୍ରାପ୍ତ ହେଲେ ସେମାନେ ଭାବନ୍ତି ଏସବୁ ଅଦ୍ଭୁତ କର୍ମ ଏହି ପ୍ରସଙ୍ଗରେ ମନା କରାଯାଇଛି ଶିଶୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କରିବା ତାଙ୍କ ସମୟରେ ଜଣେ କ'ଣ କଲେ ବହୁତ ତପସ୍ୟା କରିକିରି ଜଣେ ଯୋଗୀ ସେ ଲଘିମା ସିଦ୍ଧି ପ୍ରାପ୍ତ ହେଲେ ବହୁତ ଲଘୁ ହେଇଛି ଅଣିମା ଲଘିମା ଏସବୁ ବିଭିନ୍ନ ପ୍ରକାର ଯେଉଁ ଅଷ୍ଟମା ଅଷ୍ଟମ ଯେଉଁ ସିଦ୍ଧି ରହିଛି ସେଥିରୁ ସେ ଲଘିମା ସିଦ୍ଧି ପ୍ରାପ୍ତ ହେଇଛି ମାନେ ବହୁତ ଲଘୁ ହାଲକା ହେଇଛି ଯେଉଁଥିପାଇଁ ସେ ପାଣିରେ ବି ଚାଲିପାରିବେ କିନ୍ତୁ ଏ ସିଦ୍ଧି ପ୍ରାପ୍ତ ହେଲେ କ'ଣ କରିପାରିବେ ସେମାନେ ଲୋକମାନଙ୍କୁ ଦେଖେଇବେ ପଇସା କମେଇବେ ଏଇଟା ତାଙ୍କର କାମ ତେଣୁ ସିଏ ମଧ୍ୟ ସେଭଳି ଭାବରେ ବ୍ୟବସ୍ଥା କରାଗଲା ଗୋଟେ ନଦୀରେ ସିଏ ଆଡ଼ଭର୍ଟାଇଜ୍ କରାଗଲା ଯେ ସେ ନଦୀରେ ଜଳ ଉପରେ ସେ ଚାଲିଲେ ତେଣୁ ସେଥିପାଇଁ ସବୁ ଟିକେଟ୍ ବିକ୍ରି ହେଲା ପଇସା ସବୁ ଆସିବା ହେଲା ଏବଂ ପ୍ରକୃତରେ ସେ ଯେହେତୁ ସେ ଲଘୁ ମାସକୁ ପ୍ରାପ୍ତ ହେଇଥିଲେ ତେଣୁ ସେ ସମସ୍ତ ଲୋକଙ୍କ ସାମ୍ନାରେ ସେ ଜଳ ଉପରେ ଚାଲିକି ଗଲେ ଲୋକମାନେ ଟିକେ ଆଶ୍ଚର୍ଯ୍ୟ ହେଇଗଲେ କିନ୍ତୁ ଏ କଥା ଯେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋପାଳ ମହାରାଜ ଜାଣିଲେ ସେତେବେଳେ ସେ କ'ଣ କହିଲେ ଠିକ ଦୁଇ ପଇସା ସିଦ୍ଧି ଦୁଇ ପଇସା ସିଦ୍ଧି କାହିଁକି ନା ଜଣେ ସେ ସମୟରେ ନଦୀ ପାର ହେବା ପାଇଁ ଯଦି ଡଙ୍ଗାରେ ଯିବ ତାହେଲେ ଦୁଇ ପଇସା ଦେଲେ ସେ ଡଙ୍ଗାରେ ପାର ହେଇଯିବ ତେଣୁ ଏତେ ବଡ଼ ଯୁବ ସିଦ୍ଧି ସେ ପ୍ରାପ୍ତ ହେଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଏ ଦୁଇ ପଇସାରେ ସିଦ୍ଧି ତେଣୁ ଏଇ ଯେଉଁ ସିଦ୍ଧି ଯେଉଁ ରହିଛି ଭଗବାନଙ୍କର ଭକ୍ତଙ୍କର ସିଦ୍ଧି ଦେଖିକିରି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ ଭଗବାନ କଥା କ'ଣ କହିବେ ତେଣୁ ଅବତାର ଯେଉଁ ଚରିତ୍ର ଆମେ ଶୁଣନ୍ ଏଇ ଭଗବାନଙ୍କର ଯେଉଁ ଅଦ୍ଭୁତ କର୍ମ ଭଗବାନଙ୍କ ଅବତାରରେ ସେ ବିଭିନ୍ନ ପ୍ରକାର ସବୁ ଲୀଳା ସବୁ ରହିଛି ଏଇଟାକୁ ଯେଉଁମାନେ ଶୁଣନ୍ ବା ଶ୍ରବଣ କରନ୍ତି ଜାତି ପରାଙ୍ଗତି ସେ ନିଶ୍ଚିତ ଭାବରେ ଶ୍ରେଷ୍ଠ ଗତି ଲାଭ କରିବେ ଏ ଶୁଣିବାର ମହିମାଟା ଆମେ କ'ଣ କହିବା ଶୁଣିବାର ମହିମା ମୁଁ ଭାବୁଛି ଶୁଣିବାର ମହିମା ବିଷୟରେ କହିବା ପାଇଁ କିନ୍ତୁ ମୁଁ ଆଜି ଅଦ୍ଭୁତ କର୍ମରେ ରହିଗଲି ଶୁଣିବାର ମହିମା କହିନି ତେଣୁ ସବୁ ଲୀଳାରେ ଅଞ୍ଚଳରେ ସେଟା ବର୍ଣ୍ଣନା କରନ୍ତି ଯଦି ଶୁଣିକି କ'ଣ କରାଯିବ ଆମେ ଭଗବତ ଗୀତାରେ ଶୁଣିବା ବିଷୟରେ ଟିକେ କହିବା ସମୟ ହେଇଯାଇଛି ଖାଲି ସଂକ୍ଷେପ କହିବି ଭଗବତ ଗୀତାରେ କେତେ ଥର ଯେ ଭଗବାନ କହିଛନ୍ତି ଶୁଣ 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 ବୋଲି ତା'ର ଆମେ ଇଚ୍ଛା କରିପାରିବାନି ଦୁଇଟି ମୁଖ୍ୟ ଶୁଣିବାର ମୁଖ୍ୟ ଫଳ ଭଗବାନ କହିଛନ୍ତି ତ୍ରୟୋଦଶ ଅଧ୍ୟାୟରେ କହୁଛନ୍ତି ଯେ ବି ଏବଂ ଅଜାଣତ ଶୁଦ୍ଧ ନିଏ ବି ଉପାସ ସେ ବି ଯାଆନ୍ତି କରନ୍ତି ମୃତ୍ୟୁ ଶ୍ରୁତି ପରାୟଣ ଯେଉଁମାନେ କିଛି ଜାଣିନାହାନ୍ତି କିନ୍ତୁ ଯେଉଁମାନେ ଜାଣିଛନ୍ତି ତାଙ୍କଠୁ ଯଦି ସେ ଶ୍ରବଣ କରିବେ ତାହେଲେ ସେମାନେ ମଧ୍ୟ ମୃତ୍ୟୁ ପାର ହେଇଯିବେ ଏବଂ ଅଷ୍ଟାଦଶ ଅଧ୍ୟାୟରେ ଭଗବତ ଗୀତାର ମହାତ୍ମାରେ ଭଗବାନ ମଧ୍ୟ କହୁଛନ୍ତି ଶୁଣିଲେ କ'ଣ ହବ ଶ୍ରଦ୍ଧାବାନ ଅନୁସୂୟ ଶୁଣିଲା ଦୀଜଙ୍କର ସ୍ୱପି ମୁକ୍ତ ଶୁଣ ଲୋକମାନେ ପ୍ରାପଣୀୟ ପୁଣ୍ୟକରଣ ଯଦି ଜଣେ ଶ୍ରଦ୍ଧାର ସହିତ ଯଦି କୌଣସି ଈର୍ଷା ନ କରିକିରି ଏଇ ଭଗବତ ଗୀତା କେବଳ ଶ୍ରବଣ କରିବେ ତାର ଅର୍ଥ ବୁଝନ୍ତୁ ନ ବୁଝନ୍ତୁ ଆଚାର୍ଯ୍ୟ ଜଣେ କହୁଛନ୍ତି ତାର ଅର୍ଥ ବୁଝନ୍ତୁ ନ ବୁଝନ୍ତୁ ଖାଲି ଯଦି ଶ୍ରବଣ କରିବେ ତାହେଲେ ଯେ ବି ମୁକ୍ତ ଶ୍ରବଣ ଲୋକମାନେ ପ୍ରାପଣୀୟ ପୁଣ୍ୟକରଣ ଉନ୍ନତ ଲୋକମାନେ ଯେଉଁ ରହିଛି ପୁଣ୍ୟକର୍ମ ଲୋକ ସେଟାକୁ ସେମାନେ ପ୍ରାପ୍ତ ହେବେ ଏବଂ ଅର୍ଜୁନରେ ଭଗବାନ କହୁଛନ୍ତି ଅର୍ଜୁନକୁ ଯେ ତମେ ଏଇଟା ଶ୍ରବଣ କଲେ କ'ଣ ଫଳ ପ୍ରାପ୍ତ ହେବ କଚିତ ଏକ ସୁଦନ ପାର୍ଥ ତୋୟା କେଗଣ ଚେଷ୍ଟା କଚିତ ଅଜ୍ଞାନ ସମସ୍ତ ଯଦି ଜଣେ ଠିକ ଭାବରେ ଶ୍ରବଣ କରିବେ ତାହେଲେ ତାଙ୍କର ମୋହ ଦୂର ହେଇଯିବ ଯେଉଁଟା ଅର୍ଜୁନ କହିଲେ ନଷ୍ଟ ମୋହ ସ୍ମୃତିଲବ୍ଧା ତତ୍ପ୍ରସାଦ ଆତ୍ମାର୍ଥ ଚିତ୍ତୋଷ୍ମି ଗତ ସନ୍ଦେହ ପରିସେ ବଚନ ପ୍ରଥମେ ଅର୍ଜୁନ କଥାରେ ମୁଁ ଯୁଦ୍ଧ କରିବିନି କିନ୍ତୁ ଭଗବାନଙ୍କର ଯେତେବେଳେ ଏଇ କଥା ଶ୍ରବଣ କଲେ ସେତେବେଳେ ତାଙ୍କର ମୋହ ଦୂର ହେଇଗଲେ
ତେଣୁ ସେ କହିଲେ ମୁଁ ଆପଣଙ୍କର ବଚନ ଖୁସି ଭାବରେ ପାଳନ କରିବି। जय श्री भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णव की दाई गो प्रणाम जी जय श्री गोपाल।